ॐ नमो भगवते वासुदेवाय। श्रीमद्भागवतम दशम स्कंद 36 अध्याय श्लोक 10 अग्रण्यस्त विषाणाग्रह अग्रण्यस्त विषाणाग्रह स्तब्धाश्रुग्लोचनोच्युतम् स्तब्ध अश्रुलोचनोच्युतम् कटाक्षिप्या द्रवत्तूर्णम् इन्द्रमुक्तो सनीर्यथा। ଏଇଭଳି ଭାବରେ ଆମେ ଗତକାଲି 9 ଶ୍ଳୋକ ଆଲୋଚନା କରିଥିଲେ ଏଇ 36 ଅଧ୍ୟାୟର, ଯେଉଁ ବର୍ଣ୍ଣନା କରାଯାଏ ଅରିଷ୍ଟାସୁର ବଦ୍ଧକତା କୁହାଯାଉଛି। ଅରିଷ୍ଟାସୁର 35 ଅଧ୍ୟାୟରେ ଯୁଗଳ ଗୀତି ବର୍ଣ୍ଣନା କରିସାରିଲା ପରେ ଭଗବାନ ଯୁଗଳ ଗୀତିରେ କେମିତି ଭଗବାନ ସବୁ ବଂଶୀବାଦନ କରୁଛନ୍ତି ସେ ବିଷୟରେ ସବୁ ବର୍ଣ୍ଣନା କରାଗଲା। ତେଣୁ ଏଇ 36 ଅଧ୍ୟାୟରେ ଏଇ ଯେଉଁ ଲୀଳାଟି ବର୍ଣ୍ଣନା କରାଯାଉଛି ସନ୍ଧ୍ୟା ସମୟର ଲୀଳା, ସନ୍ଧ୍ୟା ସମୟରେ ଯେତେବେଳେ ଭଗବାନ ରାସଲୀଳାକୁ ପ୍ରବେଶ କରିବା ପାଇଁ ଚାହୁଁଛନ୍ତି ସେହି ସମୟରେ ଅରିଷ୍ଟାସୁର ଆସି ପହଞ୍ଚି ଯାଇଛି। ତେଣୁ ଅରିଷ୍ଟାସୁରର ଯେଉଁ ବିଶାଳ ବିକଟାଳ ରୂପ ଦେଖି ଏଭଳି ଯେଉଁଭଳି ଭାବରେ ସେ ଧାଇଁକିରି ଆସୁଥିଲା ସବୁ ଦେଖି ଗୋପାଳମାନେ ଗୋପୀମାନେ ପଶୁମାନେ ସମସ୍ତେ ଭୟଭୀତ ହୋଇଯାଉଛନ୍ତି, ତ୍ରାସ ହୋଇଯାଉଛନ୍ତି, ସମସ୍ତେ ଧାଉଁଛନ୍ତି। ତେଣୁ ଭଗବାନ ତାଙ୍କୁ ତାଙ୍କର ଭୟକୁ ଦୂର କରିବା ପାଇଁ ତାଙ୍କୁ କହିଦେଲେ ମା ଭୈଷ୍ଟ ଭୟ କରନା, ଏଇଭଳି ଭାବରେ କହି ମା ଭୈଷ୍ଟ ଯେତେବେଳେ କହିଦେଲେ ଭଗବାନ ସେତେବେଳେ ତାଙ୍କର ଭୟ ଦୂର ହୋଇଗଲା। ତେଣୁ ବର୍ତ୍ତମାନ ଭଗବାନ ଅରିଷ୍ଟାସୁରକୁ ଆହ୍ୱାନ କରୁଛନ୍ତି। ଆମେ ଗତକାଲି ଆଲୋଚନା କରିଥିଲେ କେମିତି ଭଗବାନ ତାଙ୍କର ସାଙ୍ଗ ବାଳକର ସୁବଳ ସୁଦାମ ଇତ୍ୟାଦି ଏମାନଙ୍କର କାନ୍ଧରେ ହାତ ରଖି ଭଗବାନ ବାହୁସ୍ଫୁଟ ମାରୁଛନ୍ତି, ବାହୁସ୍ଫୁଟ ମାରି କହୁଛନ୍ତି ମଲ୍ଲ ଯେମିତି ବାହୁସ୍ଫୁଟ ମାରନ୍ତି ସେଭଳି ଭାବରେ ଡାକି ଡାକୁଛନ୍ତି ତାକୁ ଆସି ଆହ୍ୱାନ କରୁଛନ୍ତି। ଆରେ ମନ୍ଦ ଏସବୁ ଗତକାଲି ଶୁକ୍ର ଆମେ ଆଲୋଚନା କରିଥିଲେ, କ'ଣ କହିଲେ ତାକୁ ଆରେ ମନ୍ଦ ଗୋପାଳେଇ ପଶୁଭୀର ମନ୍ଦ ତ୍ରାସିତେଇ କିମ୍ ଅସତ୍ୟମ ଆରେ ଅସତ୍ୟମ ଆରେ ମନ୍ଦ ମୟି ଶାସ୍ତ୍ରୀ ଦୁଷ୍ଟାନାଂ ତଦ୍ବିଧାନାଂ ଦୁରାତ୍ମନାମ ଦୁରାତ୍ମନାମ ଏଇଭଳି ଭାବରେ ତାକୁ ସମ୍ବୋଧନ କରୁଛନ୍ତି। ଆରେ ମନ୍ଦ ଆରେ ଅସତ୍ୟମ ଆରେ ଦୁରାତ୍ମନ ମୁଁ ତତେ ଶାସ୍ତି ଦେବି ପ୍ରଦାନ କରିବି, ତୁ ଏ ପଶୁମାନଙ୍କୁ କାହିଁକି ଭୟ ଦେଖାଉଛୁ, ଗୋପାଳମାନଙ୍କୁ କାହିଁକି ଭୟ ଦେଖାଉଛୁ, ଏଇଭଳି ଭାବରେ ଭଗବାନ ତାକୁ ଆହ୍ୱାନ କରୁଛନ୍ତି। ତେଣୁ ଏଇ କଥା ଆମେ ଏଇଥିରେ କଥାକୁ ବିଶ୍ରାମ ଦେଇଥିଲେ। ତେଣୁ ବର୍ତ୍ତମାନ ଏଭଳି ଭାବରେ ଭଗବାନ ତାକୁ ଆହ୍ୱାନ କଲେ, ଏଭଳି ଭାବରେ ତାକୁ ନିନ୍ଦା କଲେ, ତିରସ୍କାର କଲେ, ଅରିଷ୍ଟାସୁରର କୋପ ବର୍ଦ୍ଧିତ ହେଲା, କ୍ରୋଧ ଆସିଗଲା, ବହୁତ କ୍ରୋଧ ଆସିଯାଇଛି ସାର। ତେଣୁ ଏ 10 ଶ୍ଳୋକରେ ବର୍ଣ୍ଣନା କରାଯାଉଛି ଯେ ଅଗ୍ରଣ୍ୟସ୍ତ ବିଶେଷଣ ଆଗ୍ରହ, ଷଣ୍ଢର ଶକ୍ତି ହେଉଛି ଏହି ସିଂହରେ ରହିଛି, ଷଣ୍ଢର ଶକ୍ତି ସିଂହରେ ରହିଛି। ତେଣୁ ସିଂହ ତା'ର ଯେଉଁ ସିଂହ ରହିଛି ବିଷାଣ ବା ବିଷାଣ କହିଲେ ସିଂହ, ତେଣୁ ଏ ବିଷାଣକୁ ଆଗକୁ ରଖି ମୁଣ୍ଡକୁ ତଳୁ କରି ସେ ଧାଇଁବା ପାଇଁ ଆସିଛି, କୃଷ୍ଣଙ୍କୁ ଆକ୍ରମଣ କରିବା ପାଇଁ ଆସୁଛି। ଅଗ୍ରେ ନ୍ୟସ୍ତେ ବିଷାଣାଗ୍ରେ ଶୃଙ୍ଗାଗ୍ରେ ଯଶ୍ୟ ସହ, ଆଗରେ ତ ତା'ର ରହିଛି ଶୃଙ୍ଗ ରହିଛି ଏବଂ ସେଟାକୁ ମୁଣ୍ଡକୁ ତଳୁଆ କରି ଶୃଙ୍ଗରେ ଭୁସି ଦେଇକି ମାରିଦେବ, ଏଇଭଳି ଭାବରେ ଚିନ୍ତା କରୁଛି। ତେଣୁ ଏଇଭଳି ଭାବରେ ଧାଇଁକିରି ଆସୁଛି। ସ୍ତବ୍ଧା ଶ୍ରୀକ୍ଲୋଚନ ବହୁତ ତା'ର ସ୍ତବ୍ଧ କହିଲେ ବହୁତ କ୍ରୋଧ ହେଇଛି, ସ୍ତବ୍ଧ ଏ ଅସୁରମାନଙ୍କର ଲକ୍ଷଣ ସବୁ ସ୍ତବ୍ଧ। ଦମ୍ଭ ଦର୍ପ ବିମାନ ସହ କ୍ରୋଧ ପାରିଶ୍ରମ ଏବଂ ଅଜ୍ଞାନ ଚାବି ଯାହାତ ସେ ପାର୍ଥ ସମ୍ପଦ ମା ଅସୁରିମ, ଏ ଦମ୍ଭ ଦର୍ପ ଅଭିମାନ ଏସବୁ ଅସୁର ସମ୍ପଦ। ତେଣୁ ସ୍ତବ୍ଧ ବହୁତ ଗର୍ବତାର ହୋଇଛି, अश्रुप्तुल्यो अश्रुप्तुल्य लोचने जस्य सह चक्षु लाल पड़ जाऊँगी एत क्रोध तार हो जाए चक्षु लाल अश्रुप कहले रक्त रक्त भली लाल पड़ जाए तार चक्षु ए वीडियो कर सुखदेव गोस्वामी अश्रुप्तुल्य लोचने जस्य सह कौन करछि ना अच्युत कहा को आक्रमण करने आसूँ मूर्ख सी जापार नहीं अच्युत जहाँ च्युति ना ये कौन कर श्रीकृष्ण कटाक्षिपा कटाक्षण तीर्ज निरीक्ष कटाक्षपात करी कौन मानने तीर्ज भाव तलुआ रही चाहिए रोच निरीक्ष करमी से आसूच आक्रमण करने ना इंद्र मुक्त जमी इंद्र छाड़ती निक्षेप करती वज्र से भाव असनी जथा असनी कहले वज्र जो रही जिते प्रकार अस्त्र रही भगवदगीता भगवान कहले वज्र असनी अस्त्र मान भर मुझे वज्र ये श्लोक अच्छे दशम अध्याय तेनाली भाव में सीए तूर्ण बहुत जोर धाईला आक्रमण करने कृष्ण को हत्या करने अद्रवत अद्रवत कहले द्रुत गति आसला कृष्ण प्रति आक्रमण करने भाव बर्तमान युद्ध आरंभ हम हरिष्टासुर एवं कृष्णकर तेणु श्रीधर स्वामी कहते स्तब्धे कहले स्तब्धे अश्रुप्तुल्य लोचने जस्य सह बहुत तार गर्व हो क्रोधरे तार चक्षु लाल पड़ जा कटाक्षिप कहले कटाक्षण तीर्जम निरीक्ष ते लक्ष्य कर हत्या करदेव ये भाव चिंता करच्युत जापार नहीं सी अच्युत सी भगवान सी तर कि करें बर निजे नष्ट तेणु पर श्लोक कहार नंबर श्लोक गृहीत्वा श्रृंगो अष्टादश पदानी सह प्रत्यपवाह भगवान गज प्रति गज यथा बर्तमान युद्ध चलला बर्तमान युद्ध चलो गृहीत्वा श्रृंगयंतम तार श्रृंग दुटा को धरीदे भगवान से सब धाईक आसला भावुला से कृष्ण को हत्या करदेव एकाथर गोटे भूसा मारिदेव चिंता करूला किंतु भगवान कौन कले सांगे सांगे तार श्रृंग दुटा को धरीदे एम श्रृंगी मान श्रृंगी कहते श्रृंगी कहते श्रृंग रही पशु मान श्रृंग रही से बल भगवान सुरक्षा प्रदान करने जो रही समस्त रही कौन जो सुरक्षा आम कमी प्राप्त हवा से आमको सब शक्ति मिली समस्त तेणु से भाव तार जो रही श्रृंगी श्रृंगी हूँ पशु मान श्रृंग हूँ तार बल शक्ति तेणु से भगवान धरीदे गृहीत्वा श्रृंग स्तम बामती आम मोटरसाइकिल चलाउे हैंडेल धरचे भगवान से भाव धरीदे गृहीत्वा श्रृंग स्तम बा अष्टाद एगार नंबर जो कहूँगी कौन कले भगवान स भगवान सी साधारण व्यक्ति नुहति जापरला मूर्ख सी हूँ भगवान सी षड़ ईश्वर्य पूर्ण तार किसी शक्ति रही अरिष्टर किसी शक्ति रही भावुला शक्ति बलवान होकर शक्ति मदमत्त हो रही बहुत शक्ति मोर रही समस्त को नष्ट करदेवी ये आम जो रही गोटे इंग्राजी प्रोभर्ब रही पावर करप्स आब्सोल्युट पावर करप्स आब्सोल्युटली आमर जदि किसी शक्ति रही आमर आमर से शक्ति द्वारा आम सब प्रकार विभिन्न प्रकार पाप कार्य करवा आर बहुत प्रकार शक्ति रही से आहरी अधिक पाप कार्य करप्स आब्सोल्युटली ये गोटे इंग्राजी प्रोभर्ब रही तेणु आर एत शक्ति रही भावुला जिते सबू कृष्ण जिते सबू असुर को हत्या कर आहुर बलियान से कौन सी गोटे बुद्धि मोर बहुत रही तेणु सी भाविला से सब मूर्ख से सब से असुर बेसर जाइए से कृष्ण मारिदे मुझी को बेसरे वृष बेसर जी गाभी बेसरे गाई षंड बेसर जी सी तो कृष्ण सी होती गोब्राह्मण हित गोब्राह्मण को हित करती गोपाल सीए तेणु मत मारे ना ମୁଁ ତାଙ୍କୁ ସହଜରେ ମାରିଦେବି ଏଇଭଳି ଭାବରେ ଚିନ୍ତା କରି ସେ ଆସିଥିଲା। ତେଣୁ କଂସ ଅବଶ୍ୟ ତାଙ୍କୁ ପଠେଇଛି। ତେଣୁ ଭଗବାନ କ'ଣ କଲେ ନା ତା ସିଂହକୁ ଦୁଇଟା ଉଦାହରଣ, ସ ଭଗବାନ, ସେ ହେଉଛନ୍ତି ଭଗବାନ, ସିଏ ସାଧାରଣ ବ୍ୟକ୍ତି ନୁହନ୍ତି। ସ ଭଗବାନ ଶୃଙ୍ଗୟୋ, ଶୃଙ୍ଗ ବଚ୍ଛେଦେ, ଶୃଙ୍ଗ ଦୁଇଟିକୁ କ'ଣ କଲେ, ତଂ ଗୃହୀତ୍ୱା, ଭଗବାନ ଧରିଦେଲେ ଶୃଙ୍ଗ ଦୁଇଟାକୁ। ଗଜ କିଭଳି ଧରିଲେ ନା, ଗଜ ବା ମାତଙ୍ଗ ଯେମିତି ହାତୀ ପ୍ରତି ଗଜଂ, ଆଉ ଗୋଟେ ହାତୀ ସହିତ ଯେମିତି ଯୁଦ୍ଧ କରନ୍ତି, ଭଗବାନ ସେଇଭଳି ଯୁଦ୍ଧ କରୁଛନ୍ତି। ଗଜଂ ଗଜ ପ୍ରତି ଗଜଂ ବା ବିପକ୍ଷ ଗଜ, ଗଜଙ୍କର ଯେଉଁ ରହିଛି ଲଢ଼େଇ ଅଛି, ଗଜ ଲଢ଼େଇ କୁହାଯାଏ। ଭାଗବତଙ୍କୁ କୁହାଯାଇଛି ଯେ କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତାଇବ ପଞ୍ଚବୀ ରେବେ ପଞ୍ଚ, ଏକ ପ୍ରମାଦ ସେ କଥା ନ ହନ୍ୟତେ ଜ ସେବତୀ ପଞ୍ଚବୀ ରେବେ ପଞ୍ଚ। ଏକାଦଶ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଏଇଟା ଆମର ଯେଉଁ ରହିଛନ୍ତି କିଏ ନା, ଆମର ଯେଉଁ ରହିଛନ୍ତି ଅବଧୂତ, ଅବଧୂତ ହେଉଛନ୍ତି କିଏ, ଯେଉଁ ଆମର ଅତ୍ରିଙ୍କର ପୁତ୍ର, ଭଗବାନ ବିଷ୍ଣୁଙ୍କର ଅଂଶରେ ଆସିଛନ୍ତି କିଏ, ସେ ଦତ୍ତାତ୍ରେୟ। ଦତ୍ତାତ୍ରେୟଙ୍କର ଚବିଶ ଗୁରୁ, ତା ଭିତରୁ ଏ ପାଞ୍ଚଟି ଗୁରୁ କୁହାଯାଇଛି, ତାଙ୍କର ପାଞ୍ଚଟି ଗୁରୁ ଧାରଣ କରିଛନ୍ତି, ତାଙ୍କ ଭିତରୁ ଏ ପାଞ୍ଚ ଜଣ। କୁରଙ୍ଗ, କୁରଙ୍ଗ କହିଲେ ହରିଣ, କୁରଙ୍ଗ ହରିଣର ତା'ର ଶ୍ରବଣ ପ୍ରତି ବହୁତ, ତା'ର ଶ୍ରବଣ ଇନ୍ଦ୍ରିୟଟା ବହୁତ ପ୍ରବଳ, ତେଣୁ ଶ୍ରବଣ ବ୍ୟାଧ କ'ଣ କରେ ନା, ବହୁତ ସୁନ୍ଦର ସଙ୍ଗୀତ ଗାନ କରେ। ସୁନ୍ଦର ସଙ୍ଗୀତ ଗାନ କଲେ ସେ ହରିଣ ତା'ର ବସାରୁ ପଳେଇ ଆସେ, ପଳେଇ ଆସିଲା ପରେ ବ୍ୟାଧ ତାକୁ ହତ୍ୟା କରେ, ଶିକାର କରେ, ମୃତ୍ୟୁବରଣ କରେ ସିଏ। ଏ ମାତଙ୍ଗ କଥା କୁହାଯାଉଛି, ମାତଙ୍ଗ କହିଲେ ଗଜ, ଗଜର ରହିଛି ତା'ର ସ୍ପର୍ଶ ଶକ୍ତି ବା ଯୌନ ବେଗଟା ବହୁତ ପ୍ରବଳ ରହିଛି, ତେଣୁ ସିଏ ଯେତେବେଳେ ଗୋଟେ ମାଈ ହାତୀ ପ୍ରତି ଆକର୍ଷିତ ହୋଇକି ଯେତେବେଳେ ଯାଏ, ଅନ୍ୟ ଗୋଟେ ପୁରୁଷ ହାତୀ ଆସି ତା ସହିତ ଆକ୍ରମଣ କରେ, ଯୁଦ୍ଧ କରେ। ଏଇଭଳି ଭାବରେ ଯୁଦ୍ଧ କରି ଗୋଟେ ଗୋଟେ ହାତୀ ମଧ୍ୟ ମୃତ୍ୟୁବରଣ କରନ୍ତି। ଏଇଭଳି ଭାବରେ କୁହାଯାଏ କୁରଙ୍ଗ ମାତଙ୍ଗ ପତଙ୍ଗ, ପତଙ୍ଗ କହିଲେ ଏ ଯେଉଁ ଜ୍ୱଳନମ ପତଙ୍ଗମ, ଯଦି ଗୋଟେ ଦୀପ ରହିଛି, ପତଙ୍ଗ ଆସି ତା ଦେହରେ ଝାମ୍ପ ଦିଏ, ତା'ର ଚକ୍ଷୁ ରହିଛି, ଦର୍ଶନ ଶକ୍ତି ଦର୍ଶନ ଇନ୍ଦ୍ରିୟ ବହୁତ ପ୍ରବଳ, ସେଥିପାଇଁ ସେ ଯେତେବେଳେ ଝାସ ଦିଏ ସେ ମୃତ୍ୟୁବରଣ କରେ। କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ, ଭୃଙ୍ଗ ହେଉଛି କିଏ, ମହୁମାଛି, ମହୁମାଛିର ତା'ର ଘ୍ରାଣେନ୍ଦ୍ରିୟ ବହୁତ ପ୍ରବଳ ରହିଛି, ତେଣୁ ପଦ୍ମର ଯେଉଁ ରହିଛି ସୁବାସ ରହିଛି, ସୁବାସ ପ୍ରତି ଆକର୍ଷିତ ହୋଇକରି ସେ ଆସେ ପଦ୍ମରେ, ପଦ୍ମପତ୍ରରେ ବସି, ପଦ୍ମପୁତ୍ର ଫୁଲରେ ବସି ସେ ଆଘ୍ରାଣ କରିବା ସହିତ ମହୁ ମଧ୍ୟ ମହୁ ମଧ୍ୟ ଗ୍ରହଣ କରେ, ଏବଂ ଜାଣିପାରେ ନାହିଁ ରାତି ହୋଇଗଲା, ମହୁ ତା'ର ସେ ପଦ୍ମ ତା'ର ଫୁଲଟି ବନ୍ଦ ହୋଇଯାଏ, ତା ଭିତରେ ସେ ମୃତ୍ୟୁବରଣ କରେ। କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ, ଭୃଙ୍ଗ ଏବଂ ମୀନ ମତ୍ସ୍ୟ କଥା କୁହାଯାଇଛି, ମାଛ ମଧ୍ୟ ସେଇଭଳି ଭାବରେ ତା'ର ପେଟ ଫୁଲ୍ ଥିଲେ ମଧ୍ୟ ତା'ର ଜିହ୍ୱା ଶକ୍ତି ବହୁତ ପ୍ରବଳ, ରସନେନ୍ଦ୍ରିୟ, ତେଣୁ ଗୋଟେ କେଉଁଠି ଖାଦ୍ୟ ଦେଖିଲେ, ଥୋପ ଦେଖିଲେ ସାଙ୍ଗେ ସାଙ୍ଗେ ପାଟି ପୁରେଇ ଦେବ, ଧରିଲାବେଳେ ସେ ସେଠି ବଂଶୀକଣ୍ଠରେ ପଡ଼ିଲା। ଏଇଭଳି ଭାବରେ ଗୋଟିଏ ଗୋଟିଏ ଜୀବ, ଗୋଟିଏ ଗୋଟିଏ ଇନ୍ଦ୍ର ପ୍ରବଳ ଥିବାରୁ ସବୁ ମୃତ୍ୟୁବରଣ କରନ୍ତି। ଏ ମାତଙ୍କର ଉଦାହରଣ ଦିଆଯାଏ, ମାତଙ୍କ ଭିତରେ ତାଙ୍କ ଭିତରେ ଯୁଦ୍ଧ ହୁଏ, ତେଣୁ ଭଗବାନ ସେହିଭଳି ଭାବରେ ଯୁଦ୍ଧ କରୁଛନ୍ତି। ମା କ'ଣ, ଗଜ ପ୍ରତି ଗଜଂ, ଗୋଟେ ହାତୀ ତା'ର ବିପକ୍ଷ ହାତୀ ସହିତ ଯଦି ଯୁଦ୍ଧ କରେ, ସେହିଭଳି ଭାବରେ ଭଗବାନ ଯୁଦ୍ଧ କରୁଛନ୍ତି। ଯଥା ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ଭଗବାନ ଏବଂ ଅରିଷ୍ଟସୁର ଯେଉଁ ଯୁଦ୍ଧ ଚାଲିଛି, ସୁଖଦେବ ଗୋସ୍ୱାମୀ ଏଇ ଉଦାହରଣ ଦେଇଛନ୍ତି। ଗଜ ପ୍ରତି ଗଜଂ, ଯଥା ଗୋଟେ ହାତୀ ଆଉ ଗୋଟେ ବିପକ୍ଷ ହାତୀ ସହିତ ଯେମିତି ଯୁଦ୍ଧ କରେ, ସେଇଭଳି ଭାବରେ ଯୁଦ୍ଧ ଚାଲିଛି ବର୍ତ୍ତମାନ। ତେଣୁ ଯୁଦ୍ଧ ଚାଲିଛି, ସିଏ ଏ ଯେଉଁ ରହିଛି ଅରିଷ୍ଟାସୁର, ଭଗବାନ ଟିକେ ଖେଳନ୍ତି, ଭଗବାନଙ୍କ ସହିତ କ'ଣ ସିଏ କ'ଣ କରିପାରିବେ, ଭଗବାନ ଚାହିଁଲେ ଫୁଙ୍କିଦେଲେ ସେ ବୁଡ଼ିଯିବ, କିନ୍ତୁ ଭଗବାନ ମନୁଷ୍ୟଚିତ ଲୀଳା କରୁଛନ୍ତି, ଗୋପାଳମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ତାଙ୍କ ଲୀଳା ସବୁ ଦେଖି ଏଭଳି ଭାବରେ ଲୀଳା ସବୁ ରହିଛି, ଦେବତାମାନେ ଦେଖୁଛନ୍ତି, ଭଗବାନ ସେଇଭଳି ଭାବରେ ଲୀଳା କରୁଛନ୍ତି, ତେଣୁ କେତେବେଳେ ଭଗବାନ ପଛେଇ ଯାଉଛନ୍ତି, କେତେବେଳେ ସେ ଭାବୁଛି ଅରିଷ୍ଟାସୁର ଭାବୁଛି ମୁଁ ଆକୁ ହତ୍ୟା କରିଦେବି, ତାଙ୍କର ଏତେ ବଳ ନାହିଁ, କିନ୍ତୁ ପୁଣି କେତେବେଳେ ଭଗବାନ ତାକୁ ଦୂରେ ପଛେଇ ଦେଉଛନ୍ତି। ଏଇଭଳି ଭାବରେ ଚାଲିଛି ଯୁଦ୍ଧ, ଚାଲିଛି ତାଙ୍କର। ଭଗବାନ କ'ଣ କଲେ ନା ତାକୁ ଅଷ୍ଟାଦଶ ପାଦାନି, ଅଠର ପାଦ ପଛକୁ ଘୁଞ୍ଚାଇ ଦେଲେ। ଅଷ୍ଟାଦଶ ପଦାନି, ଅଷ୍ଟାଦଶ ପଦ ପରିମିତାନି ସ୍ଥାନାନି, ଅଠର ପାଦ ସେ ପଛକୁ ଆସିଲା, ଆଉ ଟେକି କୃଷ୍ଣଙ୍କୁ ଆଉ କରିପାରିଲା ନାହିଁ, କୃଷ୍ଣଙ୍କୁ ଆଉ ଠେଲି ପାରିଲା ନାହିଁ, ବଳ କମିଗଲା ତା'ର। ଅଠର ପାଦ ପଛକୁ ଆସିଲା, ଅଠର ପାଦ, ଏ ଅଠର ପାଦ କାହିଁକି ଭଗବାନ ପଛକୁ ନେଲେ? ଆଚାର୍ଯ୍ୟମାନେ ଟୀକାରେ ସବୁ କହିଛନ୍ତି କାହିଁକି ନେଲେ ଅଠର ପାଦ। ତେଣୁ ପ୍ରତିପ୍ୟବାହ ମାନେ ପ୍ରତିଲୋମଂ ବ୍ୟନୁଦତ୍, ଏଇଭଳି ଭାବରେ ତା ବିରୁଦ୍ଧରେ ଯେଉଁ ଯୁଦ୍ଧ କରୁଛନ୍ତି ଭଗବାନ ଅରିଷ୍ଟାସୁର ସହିତ, ଅନ୍ତିମରେ ଭଗବାନ କ'ଣ କଲେ ତାକୁ ଅଠର ପାଦ ନେଇଗଲେ, ତଳକୁ ପଛକୁ ନେଇଗଲେ। ଅଷ୍ଟାଦଶ ପଦା, ଅଷ୍ଟାଦଶ ପଦାନି। ତେଣୁ ଏଠି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଯେ ପ୍ରତ୍ୟପବାହ କହିଲେ ପ୍ରତିଲୋମଂ ବ୍ୟାନୁଦତ୍, ନିକ୍ଷେପ କଲେ ମାନେ ଅଠର ପାଦ ପଛକୁ ଠେକି, ବ୍ୟାନୁଦତ୍ କହିଲେ ନିକ୍ଷେପ କରିଦେଲେ, ଠେଲି ଟିକେ ନେଲେ ନାହିଁ, ନିକ୍ଷେପ କରିଦେଲେ, ସେ ଶୃଙ୍ଗ ଧରି ପକାଇ ଦେଲେ, ଅଠର ପାଦ ପଛକୁ ପଡ଼ିଗଲା ସିଏ ଯାଇକିରି। ତେଣୁ ଏଠାରେ ସନାତନ ଗୋସ୍ୱାମୀ କହୁଛନ୍ତି ବେଇ ଶବ୍ଦ ବ୍ୟବହାର କରାଯାଇଛି ନା, ଗୃହୀତ୍ୱା ଶୃଙ୍ଗୟସ୍ତଂ ବା ଅଷ୍ଟାଦଶ ପଦାନି ସହ ପ୍ରତ୍ୟପବାହ ଭଗବାନ ଗଜ ପ୍ରତି ଗଜଂ ଯଥା। ବେଇ ତ ଶବ୍ଦ ନାହିଁ, ଯାହା ବି ହଉ, ସପରମ ବିନୋଦୀ ବିନୋଦଶୀଳେ ଶ୍ରୀ ଭଗବାନ, ଭଗବାନ ପାଇଁ ଏଇଟା ବଡ଼ କଥା ନୁହଁ, କିନ୍ତୁ ଭଗବାନ ଟିକେ ଖେଳିଲେ, ହାତୀ ସହିତ ଟିକେ ଖେଳିଲେ, ଏ ଯେଉଁ ଆ ସହିତ ଅରିଷ୍ଟ ସହିତ, ଭଗବାନ ଶ୍ରୀକୃଷ୍ଣ ଭଗବାନ ସିଏ ସବୁ ଶକ୍ତି ରହିଛି ତାଙ୍କର, ଶ୍ରୀକୃଷ୍ଣ କୃଷ୍ଣ ଭଗବାନ ଶ୍ରୀକୃଷ୍ଣ କ'ଣ କଲେ ନା ବିନୋଦ ବିନୋଦମେବ ଦୃଷ୍ଟାନ୍ତେ ନ ଅଭିବ୍ୟଞ୍ଜନ୍ତି, ବିନୋଦ କରିବା ପାଇଁ ଭଗବାନ ତା ସହିତ ଟିକେ ଖେଳିଲେ। ଗଜଂ ପ୍ରତି ଗଜଂ ସ୍ୱ ସଦୃଶଂ ଗଜଂ ଯଥେତି, ଗୋଟେ ଗଜ ଭଳି ସେ ଗଜ ଭଳି ଶକ୍ତି ଧାରଣ କରିଥିଲା ଭଗବାନ, ମଧ୍ୟ ସେଇଭଳି ଭାବରେ ତା ସହିତ ଯୁଦ୍ଧ କଲେ। ଅନ୍ୟଥା ସଦ୍ୟ ବଧ୍ୟତା, ନହେଲେ ଭଗବାନ ଚାହିଁଲେ ସାଙ୍ଗେ ସାଙ୍ଗେ ଗୋଟେ ହାତ ଟିକେ ମାରିଦେଇଥିଲେ ସେ ମୃତ୍ୟୁବରଣ କରିଥାନ୍ତା, କିନ୍ତୁ ଭଗବାନ ଟିକେ ଖେଳିଲେ ତା ସହିତ ବିନୋଦ କଲେ। ଅତ ଏବାଗ୍ରେ ବକ୍ଷସି, ଷୋହଳ ନମ୍ବର ଶ୍ଳୋକରେ ଆସିବ ତାଙ୍କୁ ଅଦ୍ଭୁତ କର୍ମଣ, ଭଗବାନ ସିଏ ଅଦ୍ଭୁତ କର୍ମଣ, ଆଉ ପର ଶ୍ଳୋକରେ କହିବେ ଭଗବାନ ଅଦ୍ଭୁତ କର୍ମଣ, ଭଗବାନ ସବୁକିଛି କରିପାରିବେ, କିନ୍ତୁ ତା ସହିତ ଯୋଦ୍ଧା ଭଳି ଗୋଟେ ଲଢ଼ିଲେ ଭଗବାନ ଲଢ଼ି। ହଁ, ଏଠି ହରିଶୁରୀ କହୁଛନ୍ତି କାହିଁକି ଅଠର ପାଦ ତଳକୁ ପକାଇଲେ, ପଛକୁ ପକାଇଲେ କାହିଁକି, ନିକ୍ଷେପ କରିଦେଲେ, କାହିଁକି ଅଷ୍ଟାଦଶ ସ୍ମୃତି ପୁରାଣାୟାନି ଧର୍ମାଣି ଯସ୍ମିନ୍ ପଦାନି, ଧର୍ମଶାସ୍ତ୍ର ଅଠରଟି ଧର୍ମଶାସ୍ତ୍ର ରହିଛି, ଅଷ୍ଟାଦଶ ସ୍ମୃତି ପୁରାଣାୟାନି, ସ୍ମୃତି ପୁରାଣ ଅଠରଟି ପୁରାଣ ରହିଛି, ଏଇ ଯେଉଁ ଧର୍ମ ଧର୍ମର ସବୁ ଅଠରଟି ପୁରାଣ ରହିଛି, ତେଣୁ ଅଠର ପାଦ ପଠେଇବେ। ଆମର ବାଇଶ ପାଦ ଯଦି କହନ୍ତି, ପଚାରନ୍ତି କାହିଁକି ବାଇଶ ପାଦ ହେଇଛି, ଏ ପ୍ରଶ୍ନ କରନ୍ତି, ସେମିତି ଏଠି ଅଠର ପାଦ କାହିଁକି ଘୁଞ୍ଚିଲା ନା ଅଠରଟି ପୁରାଣ ରହିଛି, ସ୍ମୃତି ପୁରାଣ ପୁରାଣ ଅଠରଟା ଆମର ରହିଛି ନା, ଏଇ ଭାଗବତ ହେଉଛି ଅଷ୍ଟାଦଶ ପୁରାଣ, ପୁରାଣ ରହିଛି ଅଠରଟି ପୁରାଣ, ଏ ସ୍ମୃତିଶାସ୍ତ୍ର ଏବେ ସବୁ ଶ୍ରୁତିଶାସ୍ତ୍ର ଅନୁସାରେ ଲେଖା ହେଇଛି ସ୍ମୃତିଶାସ୍ତ୍ର। ଶ୍ରୁତି ହେଉଛି ମୂଳ ଶାସ୍ତ୍ର, ଯାହାକି ଭଗବାନଙ୍କ ନିଶ୍ୱାସରୁ ଜାତ ହେଇଛନ୍ତି ଶ୍ରୁତି, ତେଣୁ ସେହି ତାରି ସେହି ଅନୁସାରେ ଯେଉଁ ଶାସ୍ତ୍ର ସବୁ ରଚନା କରାଯାଇଛି ତାକୁ ସ୍ମୃତି ବୋଲି କୁହାଯାଏ। ଏ ପୁରାଣ ସବୁ ଅଠର ପୁରାଣ ରହିଛି, ଅଠରଟି ପୁରାଣ ରଚନା କରିଥିଲେ ବ୍ୟାସଦେବ, ତେଣୁ ଅଠର ସେହିଭଳି ଭାବରେ ଭଗବାନ ତାକୁ ଏସବୁ ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି, ଇଏ ହେଉଛି ଅଧର୍ମର ପ୍ରତୀକ, ଅରିଷ୍ଟାସୁର ଅନିଷ୍ଟ ସମସ୍ତଙ୍କର ଅନିଷ୍ଟ ପ୍ରଦାନ କରିବ, ନିଜର ମଧ୍ୟ କେଉଁଥିରେ ମଙ୍ଗଳ ହେବ ସେ ଜାଣିନାହିଁ, ତେଣୁ ଭଗବାନ ଫିଙ୍ଗିଦେଲେ ତା'ର ଶୃଙ୍ଗ ଧରି ଫିଙ୍ଗିଦେଲେ, ଅଠର ପାଛ ହାତ ପଛରେ ପଳେଇଲା ସିଏ, ଅଠର ହାତ ପଛରେ ପଡ଼ିଲା। ତେଣୁ ତା ପର ଶ୍ଳୋକରେ କୁହାଯାଉଛି ବାର ନମ୍ବର ଶ୍ଳୋକରେ, ସୋ ଅପବିଦ୍ଧୋ ଭଗବତା ପୁନରୁତ୍ଥାୟ ସତ୍ୱରମ୍ ଆପତତ୍ ଶୂନ୍ୟ ସର୍ବାଙ୍ଗ ନିଶ୍ୱସନ୍ କ୍ରୋଧ ମୂର୍ଚ୍ଛିତ। ଯେତେବେଳେ ଜଣେ ଏତେ ଅଠର ହାତ ଭଗବାନ ପକାଇଦେଲେ ପଛକୁ, ଯାହାର ଯେଉଁ ରହିଛି ରହିଛି ଉପରେ ଯେଉଁ ରହିଛି ଇଏ କ'ଣ ତାକୁ କହନ୍ତି ଷଣ୍ଢର ଯେଉଁ ଉପରେ ରହିଛି କୁଜ, ଏଇଟା ଲାଗୁଥିଲା ମାନେ ମେଘ ସବୁ ରହିଯାଉଥିଲା ତା ଭିତରେ, ଏତେ ଉଚ୍ଚା ରହିଥିଲେ ସିଏ, ଆମେ ଚିନ୍ତା କରିପାରିବା ନାହିଁ କେତେ ଉଚ୍ଚା। ଏଭଳି ଜନ୍ତୁକୁ ସେ ଭଗବାନ ଛୋଟ ପିଲା ଦଶ ଏଗାର ବର୍ଷର ବାଳକ ସିଏ ତାଙ୍କୁ ବହୁତ ବୟସ ହେଇନି ତାଙ୍କୁ ମଧ୍ୟ ସେଇଭଳି ଭାବରେ ଶରୀର ସେ ପ୍ରାପ୍ତ ହେଇନାହାନ୍ତି କିନ୍ତୁ ସେଇ ଛୋଟ ଶରୀରରେ ଭଗବାନ ଫିଙ୍ଗିଦେଲେ ଅଠର ହାତେ ପଛକୁ ତେଣୁ ଅନ୍ତତଃ ପକ୍ଷେ ସେ ଜାଣିବା କଥା ତାଙ୍କର କୃଷ୍ଣଙ୍କର ତାଙ୍କର କେତେ ବଳ ରହିଛି କିନ୍ତୁ ତଥାପି ସେ ଜାଣିପାରିଲା ନାହିଁ ତା'ର କ୍ରୋଧ ଆସିଗଲା ବାର ନମ୍ବର ଶ୍ଳୋକରେ କୁହାଯାଉଛି ଭଗବତା ଭଗବାନ ସିଏ ଏ ଜାଣିପାରୁନାହିଁ ଅପବିଦ୍ଧ ଏଇଭଳି ଭାବରେ ଭଗବାନ ଯେତେବେଳେ ଫିଙ୍ଗିଦେଲେ ତାକୁ ତାଡ଼ନା କଲେ ସେଇଟା ଅସୁରଟା ତେଣୁ ପୁନଃ ଉତ୍ଥାୟ ତା'ର ବୁଦ୍ଧି ହେଲା ନାହିଁ ସେତିକିରେ ଜଣେ ବୁଦ୍ଧି ଆସିଯିବା କଥା ନା ନା ତାଙ୍କର ବହୁତ ବଳ ଅଛି ମୁଁ ତାଙ୍କୁ ଶରଣ ଯିବି କିନ୍ତୁ ତା'ର ଅସୁର ସିଏ ପୁନଃ ପୁଣି ଉଠି ପଡ଼ିଲା ଉଠି ପଡ଼ିକିରି ଶୂନ୍ୟ ସର୍ବାଙ୍ଗ ଭଗବାନ ଯେଉଁ ତା ସହିତ ଯୁଦ୍ଧ କରୁଥିଲା ଭଗବାନଙ୍କ ସହିତ ଯୁଦ୍ଧ କରୁଥିଲା ତା'ର ଶରୀରରୁ ସବୁ ଝାଳ ନିର୍ଗତ ହେଇଛି ଶୂନ୍ୟ ଝାଳ ସବୁ ନିର୍ଗତ ସର୍ବଅଙ୍ଗ ସବୁଠାରୁ ଝାଳ ସବୁ ବାହାରୁଛି ଆମର ଖାଲି ଝାଳ ବାହାରୁଛି ତାହା ନୁହଁ ପଶୁମାନଙ୍କୁ ମଧ୍ୟ ଝାଳ ବାହାରୁଛି ଶୂନ ସର୍ବାଙ୍ଗ ଘର୍ମୋକ୍ତ ସର୍ବଶରୀର ପାଦଠୁ ଆରମ୍ଭ କରି ମଥା ପର୍ଯ୍ୟନ୍ତ ସବୁ ଶରୀର ତା'ର ସବୁ ଝାଳ ସବୁ ବାହାରିଛି ଘର୍ମାକ୍ତ ହେଇଛି ତେଣୁ ବହୁତ ଜୋର ନିଶ୍ୱାସନ କହିଲେ ନିଶ୍ୱାସ ପ୍ରଖର ନିଶ୍ୱାସ ନେଇ କ୍ରୋଧ ମୂର୍ଚ୍ଛିତ କ୍ରୋଧରେ ସେ ମୂର୍ଚ୍ଛିତ ହେଇଯାଇଛି ଏତେ କ୍ରୋଧ ତା'ର ଆସିଯାଇଛି କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ କ୍ରୋଧ ତା'ର ଆସିଯାଇଛି କ୍ରୋଧ ଆସିଲେ ରଜଗୁଣରେ ସର୍ବଦା ଅଯଥାବତ୍ ବୁଦ୍ଧି ରାଜସୀ ଅଜନାତି ପ୍ରଜା ଅଯଥାବତ୍ ପ୍ରଜାନାତି ବୁଦ୍ଧି ସା ପାର୍ଥ ରାଜସୀ ଯେଉଁମାନେ ରାଜସିକ ବୁଦ୍ଧି କେଉଁଟା ନା ଠିକ୍ ଭାବରେ ତାଙ୍କର ଜ୍ଞାନ ହେବ ନାହିଁ ଅଯଥା ଜ୍ଞାନ ତାଙ୍କର ରହିଛି ତେଣୁ କ୍ରୋଧରେ ମୂର୍ଚ୍ଛିତ ହେଇକିରି କ୍ରୋଧେନ ବିସ୍ମୃତାତ୍ମା ସନ୍ ଭୁଲିଗଲା ସବୁକିଛି ମୋର ତ ଶକ୍ତି ନାହିଁ ମୁଁ ଯାଇକି ଶରଣରେ ପଶିବା କଥା କିନ୍ତୁ ସେ କ'ଣ କଲା ସବୁ ଭୁଲିଗଲା କ୍ରୋଧ ତା'ର କ୍ରୋଧ ଆସିଗଲା ବଢ଼ି ବଢ଼ିକି ଯାଉଛି କ୍ରୋଧ କ୍ରୋଧାତ୍ ଭବତି ସମୂହ ସମୂହା ସ୍ମୃତି ବିଭ୍ରମ ସ୍ମୃତି ବଂଶାତ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣଶତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଲେ ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ସବୁ ରହିଛି ଆମର ଏମାନେ ସବୁ ଷଡ଼ ରିପୁ ବୋଲି କୁହାଯାଏ ଧାୟତୁ ବିଷୟାନ୍ ପୁଂସ ଯେତେବେଳେ ଆମେ ବିଷୟ ବିଷୟରେ ଚିନ୍ତା କରୁଛେ ସଂଘାତ ସେସୁ ପଜାୟତେ ସେଥିରୁ ଆମର ଆସକ୍ତି ଆସୁଛି ସଂଘାତ ସଞ୍ଜାତେ କାମ ଏଇ ଆସକ୍ତିରୁ ଆମର କାମ ଜାତ ହେଉଛି କାମାତ୍ କ୍ରୋଧ ବି ଯାଏତେ କାମରୁ କ୍ରୋଧ ଆସୁଛି କ୍ରୋଧାତ୍ ଭବତୀ ସମୂହ କ୍ରୋଧରୁ ମୋହ ଆସୁଛି ସମୂହା ସ୍ମୃତି ବିଭ୍ରମ ସମୂହାତରୁ ଆମେ ସ୍ମୃତି ଭୁଲି ଯାଉଛେ ଆମର ସ୍ମୃତି ବିଭ୍ରମ ହେଇଯାଉଛି ଆମେ ଭୁଲି ଯାଉଛେ ସବୁକିଛି ଏବଂ ସ୍ମୃତି ଭଂସାତ୍ ବୁଦ୍ଧି ନାଶ ସ୍ମୃତି ଭଂସ ହେଲେ ଆମେ ବୁଦ୍ଧି ନାଶ ହେଇଯାଉଛି ବୁଦ୍ଧି ନାଶାତ୍ ପ୍ରଣଶ୍ୟତି ବୁଦ୍ଧି ନାଶ ହେଲେ ଆମେ ପତନ ହେଇଯିବ ଆମେ ତେଣୁ ବର୍ତ୍ତମାନ ସେ କଥା ହେଲା ତା'ର କ୍ରୋଧେନ ବିସ୍ମୃତାତ୍ମା ସନ୍ ସବୁକିଛି ଭୁଲିଗଲା ସିଏ କୃତାଦ୍ଭମତି ସମୂହ ସବୁ ରହିଛି ତେଣୁ ସତ୍ୱରମ୍ ଆପତତ୍ ଖୁବ୍ ଶୀଘ୍ର ପଡ଼ିକିରି ମଧ୍ୟ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲା ସତ୍ୱରମ୍ ଡେରି ହେଇନାହିଁ ସତ୍ୱରମ୍ ଆପତତ୍ ଆପତତ୍ କହିଲେ ଆଜଗାମ ଆସି ପୁଣି ଧାଇଁଲା ଆକ୍ରମଣ କରିବା ପାଇଁ କୃଷ୍ଣଙ୍କୁ ତେଣୁ ବର୍ତ୍ତମାନ ଅରିଷ୍ଟାସୁର ଏବଂ ଭଗବାନଙ୍କର ଯୁଦ୍ଧ ଚାଲିଛି ସୁଖଦେବ ଗୋସ୍ୱାମୀ ପରୀକ୍ଷା ବର୍ଣ୍ଣନା କରୁଛନ୍ତି ସୁନ୍ଦର ଭାବରେ ପରୀକ୍ଷିତ ମହାରାଜ ଶ୍ରବଣ କରୁଛନ୍ତି ଆମେ ରିଲେ କରୁଛୁ ସେଇ କଥାକୁ ଭାଗବତମରେ ଯାହା କୁହାଯାଇଛି ଆମେ ମଧ୍ୟ ସେଇଟା ବର୍ଣ୍ଣନା କରୁଛୁ ଆପଣମାନେ ଶ୍ରବଣ କରୁଛନ୍ତି ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଭଗବତା ଭଗବାନ ଶବ୍ଦ ସେତେ ବି ପୂର୍ବରୁ ମଧ୍ୟ ବର୍ଣ୍ଣନା କରାଯାଇଥିଲା ଭଗବାନ ବୋଲି ଭଗବତା ତେଣୁ ଇ ଭଗବାନ ଦୁଇଥର ବ୍ୟବହାର କରାଗଲା ଭଗବାନ ସେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସାଧାରଣ ବ୍ୟକ୍ତି ନୁହନ୍ତି ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସାଧାରଣ ବ୍ୟକ୍ତିଙ୍କର ବହୁତ ବଡ଼ ବଡ଼ ଐଶ୍ୱର୍ଯ୍ୟ ଥାଇପାରେ କିନ୍ତୁ କୌଣସି ବ୍ୟକ୍ତି ସବୁ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ କେହି ନାହାନ୍ତି ଯେତେ ଆମେ ଯିବା ଏମିତିକି ଭଗବାନ ବଳରାମଙ୍କ ପର୍ଯ୍ୟନ୍ତ ମଧ୍ୟ ସାଧାରଣ ଜୀବମାନ କଥା କ'ଣ କହିବା ଈଶ୍ୱର କୋଟିର ଯେଉଁମାନେ ଅଛନ୍ତି ବଳରାମ ଯେ କୃଷ୍ଣଙ୍କର ବିସ୍ତାର ସେ ମଧ୍ୟ ସବୁ ଐଶ୍ୱର୍ଯ୍ୟ ପୂର୍ଣ୍ଣ ନୁହନ୍ତି ଷଡ଼ୈଶ୍ୱର୍ଯ୍ୟ ସବୁ ଐଶ୍ୱର୍ଯ୍ୟ ସେ ପୂର୍ଣ୍ଣ ନୁହନ୍ତି ଚାରୋଟି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ନାହିଁ ଭଗବାନ କୃଷ୍ଣଙ୍କ ପାଖରେ ଯାହା ରହିଛି କ'ଣ କ'ଣ ସେ ଐଶ୍ୱର୍ଯ୍ୟ ଭଗବାନଙ୍କ ରୂପ ମାଧୁରୀ ଭଗବାନଙ୍କ ଲୀଳା ମାଧୁରୀ ଭଗବାନଙ୍କ ପ୍ରେମ ମାଧୁରୀ ଭଗବାନଙ୍କ ବେଣୁ ମାଧୁରୀ ଏଥିରେ କେହି ସମାନ ହୋଇପାରିବେ ନାହିଁ ସେଥିପାଇଁ ସେ ଅନ୍ତିମ ଭଗବାନ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ ବୋଲି କୁହାଯାଉଛି, ସିଏ ହେଉଛନ୍ତି ମୂଳ ଭଗବାନ। ତେଣୁ ଭଗବତା କୌତୁକଂ ଦର୍ଶୟେତ୍, ଭଗବାନ କୌତୁକ ଦେଖିବା ପାଇଁ ଏଇଭଳି ଭାବରେ ଲୀଳା କରୁଛନ୍ତି। ଭଗବାନ ଚାହିଁଥିଲେ ତାକୁ ହଠାତ୍ ମାରିଦେଇ ପାରିଥାନ୍ତେ, ଭଗବାନ ପାଇଁ ବେଶୀ ଡେରି ହେଇନଥାନ୍ତା। ଭଗବାନ ସେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସେ ଆସିଲା ମାତ୍ରେ ଯଦି ଭଗବାନ କହିବେ ସେଇଠି ମରୁ, ତାହେଲେ ସେଇଠି ମରିଯାଇଥାନ୍ତା। ଯାହା ହଉ, ଭଗବାନ ତା ସହିତ ଖେଳିଲେ। ଭଗବାନ ସ୍ୱିନ ସର୍ବାଙ୍ଗ, ତାର ଶରୀରରୁ ସମସ୍ତ ଅଙ୍ଗରୁ ଝାଳ ବାହାରୁଥିଲା, ପରିଶ୍ରାନ୍ତତ୍ୱାତ୍, ଏତେ ପରିଶ୍ରମ ତାର ହେଇଯାଇଥିଲା କୃଷ୍ଣଙ୍କ ସହିତ ଯେଉଁ ଯୁଦ୍ଧ କରି। କ୍ରୋଧ ମୂର୍ଚ୍ଛିତତ୍ୱାତ୍, ଏ ବାବା କ୍ରୋଧରେ ସେ ମୂର୍ଚ୍ଛାବଳି ହେଇଯାଉଥିଲା, ତେଣୁ ଆଉ କିଛି ତାର ଚିନ୍ତା ନଥିଲା, କେମିତି କୃଷ୍ଣଙ୍କୁ ହତ୍ୟା କରିବ ସେଇ କଥା ଚିନ୍ତା କରୁଥିଲା। ଯେଉଁ କୁହାଯାଇଛି ଆମର ହୋପ୍ ଏଗେନଷ୍ଟ ହୋପ୍, ଆମର ସବୁକିଛି ଆଶା ବିଫଳ ହେଲେ ମଧ୍ୟ ପୁଣି ଆମେ ଗୋଟେ ଆଶା କରୁଛେ, ହୋପ୍ ଏଗେନଷ୍ଟ ହୋପ୍, ଏ ଗୋଟେ ଶ୍ଳୋକଟି ଅଛନ୍ତି ଭାଗବତମରେ। ହରୌ ଅଭକ୍ତସ୍ୟ କୃତ ମହତ୍ ଗୁଣ ମନୋରଥନା ସତି ଧାବତ ବହି, ଆଉ ଗୋଟେ ଶ୍ଳୋକ ଅଛନ୍ତି, ଭଗବାନଙ୍କୁ ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କର ସବୁ ଆଶା ବିଫଳ ହେଇଯାଏ, କିନ୍ତୁ ହେଲେ ମଧ୍ୟ ସେମାନେ ପୁଣି ଆଶା କରନ୍ତି। ତାକୁ କୁହାଯାଏ ହୋପ୍ ଏଗେନଷ୍ଟ ହୋପ୍, ଗୋଟେ ହୋପ୍, ଗୋଟେ ଆଶା ବିଫଳ ହେଇଗଲା ପୁଣି ଆଉ ଗୋଟେ ଆଶା କରିବେ ସେମାନେ, ଏ ଗୋଟେ ଶ୍ଳୋକ ଅଛନ୍ତି ଭାଗବତମରେ, ମୋର ମନେ ପଡ଼ୁନି। ତେଣୁ ତା ପର ଶ୍ଳୋକ ହେଉଛି 13 ନମ୍ବର ଶ୍ଳୋକରେ କ'ଣ କହୁଛନ୍ତି ନା, ତମ୍, ଏଠି ସୁଖଦେବ ଗୋସ୍ୱାମୀ ଏଇଟା ଗାନ କରୁଛନ୍ତି, ମାନେ ଯୁଦ୍ଧ ଚାଲିଛି, ସୁଖଦେବ ଗୋସ୍ୱାମୀ ଯେଉଁ ଯୁଦ୍ଧ ଦେଖିକି ମୋତେ ଆନନ୍ଦିତ ହେଇଯାଉଛନ୍ତି, ତେଣୁ ସେ ଗାନ କରି ବୋଲୁଛନ୍ତି ଏଇଟାକୁ। ସବୁ ଛନ୍ଦ ରହିଛି ନା ଭାଗବତ, ବିଭିନ୍ନ ପ୍ରକାର ଛନ୍ଦ ରହିଛି। ଆ ପୂର୍ବରୁ 2-2 ଲାଇନ୍ କହୁଥିଲେ, କିନ୍ତୁ ବର୍ତ୍ତମାନ 4 ଲାଇନ୍ରେ କଥା କହିବେ, ଗୀତ ବୋଲିଲା ଭଳିଆ ବୋଲିବେ। ଭଗବାନଙ୍କ ଏ ଯେଉଁ ଯୁଦ୍ଧ ଦେଖିକିରି ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହେଇଯାଉଛନ୍ତି, ପରୀକ୍ଷିତ ମହାରାଜ ମଧ୍ୟ ଯଦି ଶୁଣୁଛନ୍ତି ସିଏ ମଧ୍ୟ ବହୁତ ଆନନ୍ଦିତ ହେଇଯାଉଛନ୍ତି। ଉଭୟ ମାନେ କ'ଣ, ଜଣେ ହେଉଛନ୍ତି ଶ୍ରବଣର ଆଚାର୍ଯ୍ୟ, ଜଣେ ହେଉଛନ୍ତି କୀର୍ତ୍ତନର ଆଚାର୍ଯ୍ୟ। ଶ୍ରବଣରେ ଯିଏ ଶ୍ରେଷ୍ଠ ସେ ହେଉଛନ୍ତି ପରୀକ୍ଷିତ ମହାରାଜ, କୀର୍ତ୍ତନରେ ଯିଏ ଶ୍ରେଷ୍ଠ ସେ ହେଉଛନ୍ତି ସୁଖଦେବ ଗୋସ୍ୱାମୀ, ସେଇ ଦୁଇ ଜଣଙ୍କର କଥା ଚାଲିଛି। ତେଣୁ ସୁଖଦେବ ଗୋସ୍ୱାମୀ 13 ଶ୍ଳୋକରେ କହୁଛନ୍ତି, ତମାପତନ୍ତଂ ସ ନିଗୃହ୍ୟ ଶୃଙ୍ଗୟୋଃ ପଦାଶ୍ରମାକ୍ରମ୍ୟ ନିପାତ୍ୟ ଭୂତଳେ ନିଷ୍ପୀଡ୍ୟମାସ ଯଥା ଦମମ୍ବରମ୍ କୃତ୍ୱା ବିଶାଳେନ ଜଘାନ ସୋପତତ୍। ତେଣୁ ଏ ଶ୍ଳୋକଟି ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦରେ ଏଇ ଗୀତ ଭଳି ବୋଲୁଛନ୍ତି, ଯୁଦ୍ଧକୁ, ଯୁଦ୍ଧର ଲୀଳାକୁ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପାଖରେ। ସେ ଦେଖୁଛନ୍ତି ସେ ଲୀଳା ସବୁ, ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ସେ ଲୀଳା ସବୁ ହେଉଛି। ଭଗବାନଙ୍କ ଲୀଳା ହେଉଛି ନିତ୍ୟ ଲୀଳା, ବର୍ତ୍ତମାନ ମଧ୍ୟ ଚାଲିଥିବ କେଉଁଠି ସେ ଲୀଳା, ତେଣୁ ସେ ଦେଖିକିରି କହୁଛନ୍ତି ତମ୍ କ'ଣ ନା ସହ, ସେ ଶ୍ରୀକୃଷ୍ଣ କ'ଣ କଲେ ଆପତନ୍ତମ୍, ସେ ଯେତେବେଳେ ପୁଣି ଧାଉଁଛି ସେତେବେଳେ ଭଗବାନ ଆପତନ୍ତମ୍ କହିଲେ ଆଗଚ୍ଛନ୍ତମ୍, ତଂ ଶୃଙ୍ଗୟ ନିଗୃହ, ପୁଣି ତାର ତା ଶୃଙ୍ଗକୁ ଧରିଦେଲେ, ତଂ ଶୃଙ୍ଗୟ ନିଗ୍ରହ ପିଡ଼ୁଥିବା, ତାକୁ ବହୁତ କଷ୍ଟ ପୁଣି ବର୍ତ୍ତମାନ ମିଳିଲା, ଶୃଙ୍ଗକୁ ଧରିଦେଲେ ଯେତେବେଳେ ସେ ବହୁତ କଷ୍ଟ ପାଇଲା ପୁଣି ପିଡ଼ୁଥିବା, ପଦା ବା ପାଦେନ, ପାଦରେ କ'ଣ କଲେ ସମାକ୍ରମ୍ୟ ଭୂତଳେ, ଭଗବାନ ପକେଇଦେଲେ ତଳେ ଭୂତଳେ ସମାକ୍ରମ୍ୟ, ନିପାତ୍ୟ ତଳେ ପକେଇଦେଲେ, ଏତେ ବିରାଟ ବଡ଼ ପଶୁ ଭଗବାନ, ଏ ଅଦ୍ଭୁତ କର୍ମଣା ପରେ ଆସିବ 16 ନମ୍ବର ଶ୍ଳୋକରେ ଆସିବ ଅଦ୍ଭୁତ କର୍ମଣା। ସେଥିପାଇଁ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ ଭଗବାନଙ୍କ ଲୀଳାକୁ, ଭଗବାନଙ୍କ ଲୀଳାକୁ ବୁଝିବା ପାଇଁ ହେଲେ ଉପଯୁକ୍ତ ପରମ୍ପରାରେ ବୁଝିବାକୁ ପଡ଼ିବ, ନହେଲେ ବୁଝିପାରିବେ ନାହିଁ, ସେମାନେ କହିବେ ସବୁ କଳ୍ପନା। ସେଥିପାଇଁ ଆମର ଶାସ୍ତ୍ରକୁ କୁହାଯାଏ ହେଉଛି ମାଇଥୋଲୋଜି, ଏସବୁ କଳ୍ପନା। ତେଣୁ ସୁଖଦେବ ଗୋସ୍ୱାମୀ ଏ 16 ନମ୍ବର ଶ୍ଳୋକ ଯେତେବେଳେ ଯୁଦ୍ଧ ସମାପ୍ତ ହେଇଯିବ, ଭଗବାନଙ୍କ ସୁଖଦେବ ଗୋସ୍ୱାମୀ କହିବେ ଅଦ୍ଭୁତ କର୍ମଣା, ଭଗବାନଙ୍କର ଏଭଳି କର୍ମ ରହିଛି ଅଦ୍ଭୁତ କର୍ମ, ଆମେ ବୁଝିପାରିବା ନାହିଁ, ଆମକୁ ଲାଗିବ ଏଇଟା ଅସମ୍ଭବ ଏଭଳି ଲାଗିବ, କିନ୍ତୁ ଭଗବାନ ସେଭଳି କର୍ମ କରିପାରିବେ, ସେଥିପାଇଁ ତାଙ୍କ ନାଁ ହେଉଛି ଅଦ୍ଭୁତ କର୍ମଣା ସିଏ। ତେଣୁ ଭଗବାନ କ'ଣ କଲେ, ନିପାତ୍ୟ ତାକୁ ତଳେ ପକେଇଦେଲେ, ତଳେ ପକେଇ ଦେଇକିରି କ'ଣ କଲେ, ଯେମିତି ଭୂତଳେ ନିପାତ୍ୟ ଆଦ୍ରମ୍, ଆମେ ଯେମିତି ଆମର ଗୌରମାନ ପ୍ରଭୁ ଯେମିତି ରଙ୍ଗ ରଙ୍ଗ ଦେଉଛନ୍ତି, ଧୋଇକିରି ବସ୍ତ୍ରକୁ ଧୋଇକି ଚିପୁଡ଼ି ଦେଉଛନ୍ତି, ସେଇଭଳି ଭାବରେ ଅମ୍ବରମ୍ କହିଲେ ବସ୍ତ୍ରକୁ ଆର୍ଦ୍ର ଓଦା ବସ୍ତ୍ରକୁ ଅମ୍ବରମ୍ ଯଥା ନିଷ୍ପୀଡ଼ ମାସ ଯେମିତି ଆମେ ଚିପୁଡ଼ୁଛେ ଭଗବାନ ସେଇଭଳି ତାର ପ୍ରାଣକୁ ଚିପୁଡ଼ି ଦେଲେ, ତଥା ସେଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ଗୋଟିଏ ଗୋଟିଏ ଉଦାହରଣ ଦେଉଛନ୍ତି, ଉଦାହରଣ ମାଧ୍ୟମରେ ଆମେ ବୁଝିବା, ନହେଲେ ତ ବୁଝିପାରିବା ନାହିଁ କିଭଳି ଭାବେ ଭଗବାନ ତାକୁ ହତ୍ୟା କଲେ ନା ଏଇଭଳି ଭାବରେ ଯେମିତି ଲୁଗା ଲୁଗା ଓଦା ଲୁଗାକୁ ଆମେ ଚିପୁଡ଼େ ସେଇଭଳି ଭାବରେ ସେ ଭଗବାନ ତାକୁ ହତ୍ୟା କରୁଛନ୍ତି। ନିଷ୍ପୀଡ଼ ମାସ କୃତ୍ୱା ବିଷାଣ ମୁତ୍ପାଟ୍ୟ ତେନ, ଚିପୁଡ଼ିକି ତାକୁ ତା ପ୍ରାଣ ନେଇଗଲେ ଏବଂ ତା'ର ଯେଉଁ ଶିଙ୍ଗ ଥିଲା ସେ ଶିଙ୍ଗ ଦୁଇଟାକୁ ଉପାଡ଼ି ଦେଲେ। ବିଷାଣେନ ଜଘାନ, ସେଇ ବିଷାଣେନ ସେଇ ଶୃଙ୍ଗରେ ସେଇ ବିଷାଣରେ ସେଇ ଶୃଙ୍ଗରେ କ'ଣ କଲେ ନା ତାକୁ ହତ୍ୟା କରି ଜୁଘାନ ଜଘାନ ମାରିଦେଲେ ତାକୁ ହତ୍ୟା କରିକି ପାଡ଼ିକିରି ଜଘାନ ତଂ ହତବାନ ତତଃ ତାକୁ ହତ୍ୟା କଲେ ଏଇଭଳି ଭାବରେ ବିଷାଣରେ। ସହ କହିଲେ ସେ ଅସୁରକୁ ଅପତତ୍, ତେଣୁ ସେ ଭୂମିରେ ପଡ଼ିଗଲା ମୃତ୍ୟୁବରଣ କଲା। ତେଣୁ ଶ୍ରୀଦର୍ଶନ କହୁଛନ୍ତି କୃତ୍ୱା କହିଲେ ଉତ୍କୃତ୍ୟ, କୃତ୍ୱା ଭୀଷାଣ କହିଲେ ଭୀଷାଣକୁ ଟାଡ଼ି ମାନେ ବାହାର କରିଦେଲେ, ଭୀଷାଣକୁ ଉପାଡ଼ି ଦେଲେ। ଉତ୍ପାଟ୍ୟ ତେନେଇବ ଜଘାନ, ସେଇ ଭୀଷାଣରେ ସେଇ ସେଇ ଶୃଙ୍ଗରେ ଶିଙ୍ଗରେ ଭଗବାନ ତାକୁ ହତ୍ୟା କରି ତାକୁ ଆଘାତ କରି ହତ୍ୟା କଲେ ଜଘାନ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଅଧୁନା ଦୁଷ୍ଟସ୍ୟ ତସ୍ୟ ବଧଂ ହର୍ଷନ୍ ଗାୟନ୍ତି ବାହ, ତେଣୁ ତାର ଯେଉଁ ମୃତ୍ୟୁବରଣ କଲା ସେଥିପାଇଁ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହେଉଛନ୍ତି, ହର୍ଷ ତାଙ୍କର ଆସୁଛି ଭଗବାନଙ୍କ ଲୀଳା ଦେଖି। ତେଣୁ ଅଧୁନା ଦୁଷ୍ଟସ୍ୟ ତସ୍ୟ ବଧଂ, ଦୁଷ୍ଟ ସେ ତେଣୁ ତାର ବଧ ଠିକ୍ ହେଇଛି, ଭଗବାନ ଯେଉଁ ହତ୍ୟା କରିଛନ୍ତି ଠିକ୍ କରିଛନ୍ତି। ତେଣୁ ହର୍ଷାନ୍ ଗାୟନ୍ତି ଇବ, ତେଣୁ ଆନନ୍ଦରେ ହର୍ଷରେ ଏଇ ଶ୍ଳୋକଟିକୁ ଗାନ କଲେ, ଗାନ କରି କହିଲେ ଚାରୋଟି ଲାଇନ୍ରେ ବୋଲିଲେ, ଗାନ କଲେ, ବିଭିନ୍ନ ଛନ୍ଦ ସବୁ ରହିଛି ସେ ଛନ୍ଦରେ ସବୁ ଗାନ କଲେ। ଏ ଦୁଇଟି ଶ୍ଳୋକରେ କୁହାଯିବ ଦ୍ୱାଭ୍ୟାମ, ଏ ଶ୍ଳୋକ 13 ଏବଂ 14 ଦୁଇଟି ଶ୍ଳୋକରେ କହିବେ, ସିଏ ତାର ମୃତ୍ୟୁକୁ ବର୍ଣ୍ଣନା କରିବେ ଏବଂ ଏସବୁ ମଧ୍ୟ ବିଷ୍ଣୁ ପୁରାଣ ଏବଂ ହରିବଂଶରେ ମଧ୍ୟ ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ହରିଶୁରୀ ଗୋଟେ କଥା କହୁଛନ୍ତି, ଆମର ଶ୍ରୀ ଶ୍ରୀମନ୍ଦ ରାଧା ସେ ମହାରାଜ ଏଇଟା କହୁଛନ୍ତି, ନହେଲେ ହରିଶୁରୀଙ୍କ ସଂସ୍କୃତ ଆମେ ବୁଝିପାରୁନାହୁଁ, କାହାର ସଂସ୍କୃତ ଆମେ ବୁଝିପାରୁନୁ, ସେ କହିବାର ଆମେ ବୁଝିପାରୁଛୁ, ନହେଲେ ବୁଝିପାରିନଥାନ୍ତୁ। ତେଣୁ ସେ କହୁଛନ୍ତି ହରିଶ୍ରୀ କହୁଛନ୍ତି ଯେ ଯଥା ମାଂ ପ୍ରପଦ୍ୟନ୍ତେ, ଭଗବତ ଗୀତାରେ ଭଗବାନ କହିଲେ ନା ଚତୁର୍ଥ ଅଧ୍ୟାୟରେ ଯେ ଯଥା ମାଂ ପ୍ରପଦ୍ୟନ୍ତେ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାକୁ ସେହିଭଳି ଭାବେ ପୁରସ୍କୃତ କରିବେ। ତେଣୁ ଶୃଙ୍ଗେଣ ସ୍ୱଂ ଜିଘାସନ୍ତମ ଶୃଙ୍ଗେଣେବ ଜିଘାନତମ, ତେଣୁ ସେ ଯେଉଁ ଶୃଙ୍ଗରେ ହତ୍ୟା କରିବା ପାଇଁ ଚାହିଁଥିଲା ଭଗବାନଙ୍କୁ, ଭଗବାନ ସେହି ଶୃଙ୍ଗରେ ତାକୁ ହତ୍ୟା କଲେ। ଶୃଙ୍ଗେଣ ସ୍ୱଂ ଜିଘାସ, ସେ ଚାହୁଁଥିଲା ଶୃଙ୍ଗରେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ, ଭଗବାନ ସେ କ'ଣ କଲେ ଶୃଙ୍ଗେଡ଼େଇବ ଜିଘାନତମ, ଭଗବାନ ସେଇ ଶୃଙ୍ଗରେ ତାକୁ ଶୃଙ୍ଗକୁ ଉପାଡ଼ିକିରି ସେଇ ଶୃଙ୍ଗରେ ତାକୁ ହତ୍ୟା କଲେ। ଭଗବାନ ଏଇଠି ଗୋଟିଏ ଅସ୍ତ୍ର ଧାରଣ କଲେ କହିବାକୁ ଗଲେ, ବୃନ୍ଦାବନରେ ସେ କୌଣସି ଅସ୍ତ୍ର ଧାରଣ କରୁନଥିଲେ। ତେଣୁ ଇଏ ଗୋଟିଏ ଲୀଳାରେ ଭଗବାନ ଏଇ ଅସ୍ତ୍ର ଧାରଣ କରିଛନ୍ତି, ତା'ର ଯେଉଁ ଅରିଷ୍ଟାଶ୍ରର ଯେଉଁ ଶୃଙ୍ଗ ରହିଛି ଶିଙ୍ଗକୁ ଉପାଡ଼ି ଦେଲେ, ଉପାଡ଼ିକି ତାକୁ ହତ୍ୟା କଲେ। ନହେଲେ ଆଉ ସବୁ ଯେଉଁ ଲୀଳା ଅସୁର ସବୁ ଅସୁର ମାରଣ ହେଇଛି ଭଗବାନ କରିଛନ୍ତି, ହାତରେ କେଉଁଥିରେ ଯେତେବେଳେ 6 ଦିନ ରହିଥିଲେ ପୁତନା ବଦ୍ଧ ପୁତନା ଆସିଥିଲା ଭଗବାନ ବଦ୍ଧ ବଦ୍ଧା ହତ୍ୟା କରିବା ପାଇଁ, ଭଗବାନ ତା'ର କ'ଣ କଲେ ନା ତା'ର ଯେଉଁ ସ୍ତନ୍ୟପାନ କଲେ, ତା ଭଗବାନ ତାଙ୍କର ଓଠର ବଳ ଦର୍ଶନ ପ୍ରଦର୍ଶନ କଲେ, ଓଷ୍ଠର ବଳ ଏଭଳି ଭଗବାନଙ୍କ ରହିଛି ଓଷ୍ଠର ବଳ। ତେଣୁ ସେଇଭଳି ଯେତେବେଳେ ଭଗବାନ 3 ମାସରେ ହେଇଥିଲେ ଶକଟାସୁରକୁ ବଦ୍ଧ କଲେ, ତାଙ୍କର ପାଦକୁ ଟିକିଏ ନିକ୍ଷେପ କରିଦେଇଥିଲେ, 3 ମାସର ପିଲା ପାଦ କେତେ ଛୋଟ ଛୋଟ ପାଦ, ଏ ପାଦର ବଳ ଅଙ୍ଘ୍ରି ବଳ ବୋଲି କୁହାଯାଇଛି, ଆଚାର୍ଯ୍ୟମାନେ କହିଛନ୍ତି ଅଙ୍ଘ୍ରିର ବଳ। ସେଇଭଳି ଭାବରେ ଭଗବାନ ଯେତେ ସବୁ ବକାସୁର ଇତ୍ୟାଦି ଅଘାସୁର ଇତ୍ୟାଦି ସବୁ ବଦ୍ଧ କରିଛନ୍ତି, ଭଗବାନ ଅସ୍ତ୍ର ଧାରଣ କରିନାହାନ୍ତି, କିନ୍ତୁ ଏଇଠି ସେଇ ଶିଙ୍ଗକୁ ଧାରଣ କରି ଶିଙ୍ଗ ଦ୍ୱାରା ତାକୁ ହତ୍ୟା କଲେ, କାରଣ ସେ ଶିଙ୍ଗରେ ହତ୍ୟା କରିବା ପାଇଁ ଚାହିଁଥିଲା। ହରିଶ୍ରୀ କହୁଛନ୍ତି ଯେ ଯଥା ମାଙ୍କ ପ୍ରପଦ୍ୟନ୍ତେ, ଯିଏ ଯେଉଁଭଳି ଭାବରେ ଭଗବାନ ଶରଣ ଯିବେ ଭଗବାନ ତାକୁ ସେଇଭଳି ଭାବେ ପୁରସ୍କୃତ କରିବେ ବା ତା ସହିତ ସେଇଭଳି ଭାବେ ବ୍ୟବହାର କରିବେ। ତେଣୁ ତା ପର ଶ୍ଳୋକରେ ମଧ୍ୟ କହୁଛନ୍ତି ସେଇ କଥା, ଦୁଇଟି ଶ୍ଳୋକରେ ଗାନ କରୁଛନ୍ତି ହସିକିରି ବା ବହୁତ ଆନନ୍ଦରେ, ଯେଉଁ ହତ୍ୟା ହୋଇଗଲା ବଦ୍ଧ ହୋଇଗଲା, ଆମର ଗୋଟେ ଶ୍ଳୋକ ଅଛନ୍ତି ସପ୍ତମ ସ୍କନ୍ଧରେ ନବମ ଅଧ୍ୟାୟରେ ପ୍ରଭୁପାଦ ମହାରାଜ କଥାଟି କହନ୍ତି। ଥରେ ଯେତେବେଳେ ସେ ଯାଇଥିଲେ କାଲକାଟା ତାଙ୍କ ଗୁରୁଦେବଙ୍କ ପାଖକୁ ଯାଇଥିଲେ ଓଲଟ ଡଙ୍ଗା ଆଶ୍ରମରେ, ସେଠି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଥିଲେ, ସେ ଉପର ମହଲାରେ ରହୁଥିଲେ। ସେହି ସମୟରେ ସେ ଆଶ୍ରମରେ ଗୋଟେ ସାପ ଆସିଗଲା, ଯେତେବେଳେ ସାପ ଆସିଗଲା ସେତେବେଳେ ସବୁ ଭକ୍ତମାନେ ସବୁ ବିଚଳିତ ହୋଇଗଲେ, ହୁହାଲା ଟିକେ ହେଲା, ସାପଟା ଆସିଲା କ'ଣ କରିବେ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କର ବାରଣ୍ଡାରେ ଠିଆ ହୋଇକି ଦେଖିଲେ ସାପଟି ଆସି ସାଙ୍ଗେ ସାଙ୍ଗେ କହିଲେ କିଲିଟ, ତାକୁ ହତ୍ୟା କର, ଏଇଭଳି ଭାବରେ କହିଲେ। ତେଣୁ ଆମର ଗୁରୁଦେବ ପ୍ରଭୁପାଦ ମହାରାଜ ଯାଇଥିଲେ ସେଠିକି, ସେ ସମୟରେ ସେଠି ଥିଲେ, ସେ ଚିନ୍ତା କଲେ ଏ ଜଣେ ସାଧୁ ହୋଇକରି ଏଇଭଳି ଭାବରେ କହୁଛନ୍ତି, ଜୀବକୁ ହତ୍ୟା କରିବା ପାଇଁ ସେ ଚିନ୍ତା କରିଥିଲେ। ତାପରେ ଏଇ ଭାଗବତମରେ ଏଇ ଯେଉଁ ଶ୍ଳୋକଟି ରହିଛି ସପ୍ତମ ସ୍କନ୍ଧ ନବମ ଅଧ୍ୟାୟ, ପ୍ରହ୍ଲାଦ ମହାରାଜଙ୍କର ଗୋଟେ ଶ୍ଳୋକ ଅଛି, ସେ ଶ୍ଳୋକ ଯେତେବେଳେ ଜାଣିଲେ ସେ କହିଲେ ଏଇଟା ପ୍ରକୃତ ସାଧୁମାନେ, ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା। ପ୍ରହ୍ଲାଦ ମହାରାଜ ଭଗବାନଙ୍କ ସ୍ତୁତିରେ ଏ ଶ୍ଳୋକଟି କହିଛନ୍ତି, ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଯଦି କାରଣ ଭଗବାନଙ୍କର କ୍ରୋଧ ଦୂର ହେଉନାହିଁ, ତେଣୁ ପ୍ରହ୍ଲାଦ ମହାରାଜ ବହୁତ ସ୍ତୁତି କରୁଛନ୍ତି। ତେଣୁ ଭଗବାନ କହୁଛନ୍ତି ଯେ ମୁଁ ତୁମର ବର୍ତ୍ତମାନ ପିତାକୁ ହତ୍ୟା କଲି, ତେଣୁ ଅନ୍ୟମାନେ ମୋତେ ସମସ୍ତେ ନିନ୍ଦା କରିବେ। ଏଇଭଳି ଭାବରେ ଭଗବାନ କହୁନାହାନ୍ତି, ଭଗବାନ ଭାବ ଜାଣିକି ପ୍ରହ୍ଲାଦ ମହାରାଜ ସେ ଭାବକୁ ଅନୁସାରେ ଏ ଶ୍ଳୋକଟି କହିଛନ୍ତି, ଏଇ ପ୍ରାର୍ଥନାଟି ରହିଛି। ସେ କହୁଛନ୍ତି କ'ଣ ଏ କାହିଁ ସେ ଶ୍ଳୋକ, ତଜ୍ଜଚ୍ଛ ମନ୍ୟୁ ଅସୁର ହସ୍ତତ୍ୱୟାଦ୍ୟ, ଏ ପ୍ରଭୁ ଆପଣ ଯେଉଁ କ୍ରୋଧ ହେଇଛି ଏ କ୍ରୋଧକୁ ତ୍ୟାଗ କରନ୍ତୁ। ଅସୁର ଆପଣଙ୍କ ଦ୍ୱାରା ବର୍ତ୍ତମାନ ହତ ହେଲା, ତେଣୁ ଅସୁର ହସ୍ତତ୍ୱୟାଦ୍ୟ ମୋଦତେ ସାଧୁର ବି ବିଶ୍ଚିକ ସର୍ପ ହତ୍ୟା। ତେଣୁ ଭଗବାନ ଯଦି କହିବେ ମୁଁ ତୁମର ପିତାଙ୍କୁ ହତ୍ୟା କଲି, ଅନ୍ୟମାନେ ମୋତେ ନିନ୍ଦା କରିପାରନ୍ତି, ନା ନା ପ୍ରଭୁ, ସାଧୁମାନେ ମଧ୍ୟ ମୋଦତେ, ସେମାନେ ମଧ୍ୟ ଆନନ୍ଦିତ ହୁଅନ୍ତି। ତେଣୁ ଏଠି ସୁଖଦେବ ଗୋସ୍ୱାମୀ ମଧ୍ୟ ମୋଦତେ ଆନନ୍ଦିତ ହେଇକିରି ଗୀତ ଗାନ କରୁଛନ୍ତି ଦୁଇଟି ଶ୍ଳୋକରେ। ପରୀକ୍ଷିତ ସୁଖଦେବ ଗୋସ୍ୱାମୀ କହୁଛନ୍ତି କଥା, ମୋଦତେ ସାଧୁରପି, ଏ ପ୍ରହ୍ଲାଦ ମହାରାଜଙ୍କ ଉକ୍ତି, ମୋଦତେ ସାଧୁରପି ବିଶ୍ଚିକ ସର୍ପ ହତ୍ୟା। ବିଛା ବା ସର୍ପକୁ ଯେତେବେଳେ ଜଣେ ହତ୍ୟା କରାଯାଏ ସେତେବେଳେ ସାଧୁମାନେ ମଧ୍ୟ ଆନନ୍ଦିତ ହୁଅନ୍ତି, ଅନ୍ୟମାନଙ୍କ କଥା ଛାଡ଼। ବୃଷ୍ଟିକ ସର୍ପ ହତ୍ୟା ଲୋକାସ୍ତ ନିବୃତ୍ତିମିତା ପ୍ରତିଯନ୍ତି ସର୍ବେ, ପ୍ରଭୁ ସମସ୍ତ ଲୋକ, ସମସ୍ତ ଲୋକରେ ସମସ୍ତେ ବହୁତ ଆନନ୍ଦିତ ହେଇଯାଇଛନ୍ତି ନିବୃତ୍ତି। ଇଏ ଯେଉଁ ଅସୁର ମୋର ପିତା ହେଲେ ମଧ୍ୟ ସେ ଅସୁର ସମସ୍ତଙ୍କୁ କଷ୍ଟ ଦେଉଥିଲା, ଆଜି ତାର ମୃତ୍ୟୁରେ ସମସ୍ତେ ଆନନ୍ଦିତ ହେଇଯାଇଛନ୍ତି। ଲୋକାସ୍ତ ନିବୃତ୍ତିମିତା ସର୍ବା ସମସ୍ତେ, ତେଣୁ ପ୍ରତିଯନ୍ତି ସର୍ବେ ସମସ୍ତେ ଅପେକ୍ଷା କରିଛନ୍ତି, ପ୍ରଭୁ ଆପଣ ଏଇ କ୍ରୋଧକୁ ଦୂର କରନ୍ତୁ। ରୂପଂ ନୃସିଂହ ବିବାହ ଜନା ସ୍ମରନ୍ତି, ପ୍ରଭୁ ଆପଣଙ୍କର ଏ ଯେଉଁ ରୂପ ଏଇଟାକୁ ସମସ୍ତେ ସ୍ମରଣ କରିବେ, ବିବାହ ଭୟରୁ ମୁକ୍ତ ହେବା ପାଇଁ ଆପଣଙ୍କ ଏଇ ରୂପକୁ ସମସ୍ତେ ସ୍ମରଣ କରିବେ। ଜୟ ନୃସିଂହଦେବ ଭଗବାନ କି। ତେଣୁ ଆଜି ସୁଖଦେବ ଗୋସ୍ୱାମୀ ମଧ୍ୟ ଏ ଯେଉଁ ଅରିଷ୍ଟାସୁରର ହାତରେ ବହୁତ ଆନନ୍ଦିତ ହୋଇ ଦୁଇଟି ଶ୍ଳୋକ ଗାନ କରିଛନ୍ତି, ଛନ୍ଦରେ ବହୁତ ସୁନ୍ଦର ଛନ୍ଦରେ ଗାନ କରିଛନ୍ତି। ଗାନ କଳି କହୁଛନ୍ତି ପର 14 ନମ୍ବର ଶ୍ଳୋକରେ କହୁଛନ୍ତି, ଅଶୋକମାନ ମୂତ୍ର ସକ୍ରୋଧ ସମୃତ ସୃଜନ କ୍ଷିପ୍ୟ ସପଦା ପାଦାନ ନବସ୍ତି କ୍ଷଣ ଜଗାମ କୃଚ୍ଛ୍ରଂ ନିରତେ ରଥ କ୍ଷୟଂ ପୁଷ୍ପେଇ କିରନ୍ତୋ ହରିମିଡ଼ିରେ ସୁରାହା। ସଂସ୍କୃତ ଶ୍ଳୋକ ପଢ଼ିଦେଲା ମାନେ କିଛି ମନେ ଆସୁନାହିଁ, କିନ୍ତୁ ତାକୁ ଯେତେବେଳେ ବ୍ୟାଖ୍ୟା କରାଯିବ ସବୁ ଅର୍ଥ ବାହାରି ପଡ଼ିବ। ସଂସ୍କୃତ ଶବ୍ଦ ଭଳି ସଂସ୍କୃତ ଭାଷା ଭଳି ଅନ୍ୟ କୌଣସି ଭାଷା ନାହିଁ। ଏ ଭାଷାକୁ ଦେବନାଗରୀ ଭାଷା ବୋଲି କୁହାଯାଏ, ଦେବତାମାନେ ଏଇ ଭାଷାରେ କଥା ହୁଅନ୍ତି। ସଂସ୍କୃତ ଶବ୍ଦ ସଂସ୍କୃତ ଭଳି ଭାଷା ଭଳି ସବୁଠୁ ସବୁ ଭାଷାର ମଦର ଅଫ୍ ଅଲ୍ ଲାଙ୍ଗୁଏଜ୍ ବୋଲି କୁହାଯାଏ। ସବୁ ଭାଷାର ଜନନୀ ହେଉଛନ୍ତି ସଂସ୍କୃତ ଦେବନାଗରୀ, ସବୁ ଭାଷା ଏଇ ସଂସ୍କୃତ ଭାଷାରୁ ଆସିଛି। ତେଣୁ ଆକୁ ଟିକେ ପଢ଼ିଲେ ଠିକ ଭାବରେ ବ୍ୟାଖ୍ୟା କଲେ ସେ ବୁଝି ହେଇଯିବ ସଂସ୍କୃତ। ସେଥିପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ଗୋଟିଏ ଗୋଟିଏ ଶ୍ଳୋକକୁ ସମସ୍ତେ ଆବୃତ୍ତି କରିବେ, ଆବୃତ୍ତି କଲେ ଆସ୍ତେ ଆସ୍ତେ ସେ ସଂସ୍କୃତ ଅର୍ଥ ବାହାରିବ, ପରିସ୍ଫୁଟ ହେବ ସଂସ୍କୃତ ଶବ୍ଦ ସିଏ। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ अथ स असुर वर्तमान यही भाव में जो भगवान तक हत्या कले सी जो भगवान से सिंगरे सिंगरे पिटिकी तक हत्या कले से समय कौन है ना असुर कौन कला ना अश्रु अश्रु कह रक्त रक्त बमनम उद्गीरण रक्त बांति तार मुखर सब रक्त बांति होता उद्गीरण एवं कौन कर मूत्र सकृत मूत्र एवं सकृत कह विष्ठा जो जो शरीर प्राण जाए ये जो आम नौटी द्वार रही समग्र शरीर में नौटी द्वार नवद्वार पूरे देही बिल कह जाए नौटी द्वार रही समस्त ये जो आचार्य जन कही साधारण तो ये बड़े आश्चर्य कथा जड़े बंदी हो रही घर कबाट फाट सब बंद हो जेल जन आम जा पंद्रह तारीख जेल प्रोग्राम करवा यह भाव सब बंद होने चाहिए जापारे ना जेल को डेक जापारे ना कि आमर शरीर मत गोटे जेल ए माय रचित गोटे जेल आमको दि जाइए शरीर किंतु एथेर सब कबाट धरका सब खोला अच्छी नवद्वार पूरे दे नौटी द्वार रही कौन सी द्वार बंद ना सब द्वार खोला अच्छे कि तथापि आम से आम माय द्वारा बंद रही ये बड़ा आश्चर्य तेणु जहाँ जन जन मृत्युवरण कै से नौ द्वार भितर कौन द्वार देखिए से जीव किंतु जो मैंने जोगी मैंने से मैंने नौ द्वार देखिए जाते ना से मैंने आ गोटे जो दशम द्वार रही ये भी गोटे द्वार बोधे ब्रह्म छिद्र बोली कह जाए पे जन्म हेल्ले ये सब दग्ध कैर ना यहाँ हूँ ब्रह्मरंध्र भी कह जाए ये ब्रह्मरंध्र दे से जाती भगवत धाम को भगवान पाक जाती तेणु ये जो गला तेणु ये एम सब असुर एम सब बहुत कष्ट जीवे तेणु ये सब मूत्र एवं विष्ठा सब त्याग कला तार जीवन गला ये भाव गला तार जीवन से तार प्राण जीव तेणु मूत्र सकृत मूत्र एवं विष्ठा मुत्सुजन ये सब त्याग करी अनवस्थित क्षण चंचल लोचन सन लोचन चक्षु घूर्णित होगा लगला मृत्युवरण कर अथ कुछ्रंग बहुत कष्ट कष्ट तथा भवती तथा बहुत कष्ट निरित निरीते कह मृत्यु निरीते मृत्यु क्षय क्षय कह निवास से मृत्यु मृत्यु स्थान को गला मृत्यु स्थान को निरीते क्षय जगाम से गला मृत्युवरण कला सुरा तापर कौन है सुरा कह देवता मैंने सब देखुं देवता मैंने भगवान के लीला को देखुं खाली आम शुणे ता नुह देवता मैंने शुणुले देखुले सब करुले देवता मैंने तेणु सुरा पुष्प ही किरंत देवता मैंने सब पुष्प वृष्टि करने लगिले पुष्प वर्षण कुरंत स्वतः पुष्प वृष्टि कर देवता मैंने तेणु हरी भगवान कृष्ण को हरी शब्द व्यवहार कर कहीं कहगला आचार्य मैंने कहे बहुत आचार्य मैंने गोटे 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 श्लोक बहुत टीका दे तेणु हरिंग इडी रे कहले भगवान को प्रार्थना कले हरे कृष्णा 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 हरे 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 राम 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 हरे से मैंने बहुत आनंद रे तुष्ट बहु बहुत आनंद रे भगवान गुणगान कर अरिष्टासुर हत्या कले भगवान ये भाव में नृत्य गीत सब कर तेणु ये श्लोक भाष्य कश्वनाथ चक्रवर्ती ठाकुर कह निति कह मृत्यु मृत्युर एवं आगत्य तंग जगान न तो कृष्ण इति यदि भगवान तक हत्या कले कि प्रकृत से मृत्यु आसिक हत्या कला तार काल आसी पहुँचीगला से समय तेणु उत्प्रेक्ष सतु सद्य मुक्ति प्राप्त किंतु प्रकृत से मुक्ति प्राप्त हला मृत्यु प्राप्त हलानी मुक्ति प्राप्त हला भगवान हतारी गतिदायक भगवान जब हत्या करती से तार श्रेष्ठ गति लाभ करे भगवत धाम प्राप्त हुए तेणु अरिष्टासुर मध्य से भाव में मुक्ति प्राप्त हला साजुज्य मुक्ति से प्राप्त हमारे असुर मैंने जो हत्या करती भगवान से साजुज्य मुक्ति प्राप्त हमें जो मैंने ज्ञानी मैंने कोटि ज्ञानी मध्य जड़े जो साजुज्य मुक्ति प्राप्त हुए से भाव में ये प्राप्त हेले जमी मीराबाई मीराबाई की समस्त लोक मैंने जानते बहुत बड़ भक्त बोली କିନ୍ତୁ ସିଏ ଯେଉଁ ମୁକ୍ତିପ୍ରାପ୍ତ ହୋଇଥିଲେ, ଇଏ ସେଇ ମୁକ୍ତିପ୍ରାପ୍ତ ହେଲେ ଭଗବାନ ଆକୁ ହତ୍ୟା କରିକିରି ଭଗବାନ ସାଯୁଜ୍ୟ ମୁକ୍ତି ଦୁଇ ପ୍ରକାର ରହିଛି, ବ୍ରହ୍ମ ସାଯୁଜ୍ୟ ଏବଂ ଈଶ୍ୱର ସାଯୁଜ୍ୟ। ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଈଶ୍ୱର ସାଯୁଜ୍ୟ ହୈତେ ବ୍ରହ୍ମ ସାଯୁଜ୍ୟ ଧିକାର, ବ୍ରହ୍ମ ସାଯୁଜ୍ୟ ହୈତେ ଈଶ୍ୱର ସାଯୁଜ୍ୟ ଧିକାର। ଯେଉଁମାନେ ବ୍ରହ୍ମ ସାଯୁଜ୍ୟ ପ୍ରାପ୍ତ ହୁଅନ୍ତି ସେମାନେ ଟିକେ ଉନ୍ନତ ସ୍ତରର, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରୀରରେ ଲୀନ ହୋଇଯାଆନ୍ତି ସେମାନେ ହେଉଛନ୍ତି ଯେ ନିକୃଷ୍ଟ ମୁକ୍ତି, ତା ଭିତରେ ମଧ୍ୟ ନିକୃଷ୍ଟ ମୁକ୍ତି। ତେଣୁ ଇଏ ଯେଉଁ ମୀରାବାଇ ଯେଉଁ ମୁକ୍ତିପ୍ରାପ୍ତ ହୋଇଥିଲେ ସେ ନିକୃଷ୍ଟ ମୁକ୍ତିପ୍ରାପ୍ତ ହୋଇଥିଲେ, ଭଗବାନଙ୍କ ଶରୀରରେ ଲୀନ ହୋଇଯାଇଥିଲେ, କିନ୍ତୁ ଇଏ ବ୍ରହ୍ମ ସାଯୁଜ୍ୟ ପ୍ରାପ୍ତ ହେଲା। ବ୍ରହ୍ମ ସାଯୁଜ୍ୟ ସତୁ ସଦ୍ୟ ମୁକ୍ତି, ମୁକ୍ତି ଭଗବାନଙ୍କ ଦ୍ୱାରା ନିହତ ହେଲେ ହତାରି ଗତିଦାୟକ ଭଗବାନ କୁହାଯାଏ। ସେ ଯାହାକୁ ହତ୍ୟା କରନ୍ତି ତାକୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ଗତି ଗତି ସବୁ ରହି ଶ୍ଳୋକରେ ଭଗବତ ଗୀତାରେ କହିଛନ୍ତି ଭଗବାନ ଗତି ସବୁ ଭଗବାନ ସବୁକିଛି ସମସ୍ତଙ୍କର ସେ ଶ୍ଳୋକଟି ଅଛି ଗତି ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣ ଶ୍ରୁହୃଦ ସମସ୍ତଙ୍କର ସେ ଗତି ବା ସମସ୍ତଙ୍କ ଲକ୍ଷ୍ୟ। ତେଣୁ ଏହିଭଳି ଭାବରେ ଆଜି ଅରିଷ୍ଟାସୁର ବଦ୍ଧ ହୋଇଗଲା। ତେଣୁ 15 ନମ୍ବର ଶ୍ଳୋକରେ କହୁଛନ୍ତି ଏବଂ କୁକୁଦ୍ମିନଂ ହତ୍ୱା ସ୍ତୁୟମାନ ଦ୍ୱିଜାତିଭି ବିବେଶ ଗୋଷ୍ଠଂ ଶବଳ ଗୋପୀନାଂ ନୟନୋତ୍ସବ। ଏଇଭଳି ଭାବରେ ଅରିଷ୍ଟାସୁର ବଦ୍ଧ ହୋଇଗଲା କହୁଛନ୍ତି ହରି ହରି ଏବଂ ଏଇଭଳି ଭାବରେ ହରି କ'ଣ କଲେ ନା ପ୍ରକାରେଣ ଏହି ପ୍ରକାରରେ କକୁଦ୍ମିନାଂ ଯେଉଁ ବୃଷଭ ତା'ର ଯେଉଁ କକୁଦ୍ମ ଥିଲା ଯେଉଁ ଉପରେ ଯେଉଁ କୁଜ ଥିଲା ଏଠି ବିରାଟ କୁଜ ଥିଲା ମେଘ ସବୁର ଆଶ୍ରୟ ନେଉଥିଲେ ତେଣୁ କକୁଦ୍ମିନା ନାମ ଦିଆଗଲା ତା'ର କକୁଦ୍ମିନା ବିରାଟ କୁଜ ତା'ର ସେ ଯେତେବେଳେ ହତ୍ୱା ଭଗବାନ ଯେତେବେଳେ ତାକୁ ହତ୍ୟା କଲେ ସୋ ଜାତି ଭି ସୋ ଜାତି ଭଗବାନ ଗୋପଜାତିରେ ଆସିଛନ୍ତି ତାଙ୍କର ସୋ ଜାତି ଭି ଯେତେ ଥିଲେ ଗୋପଜନ ସବୁ ଯେତେ ଥିଲେ ସ୍ତୁୟମାନ ତାଙ୍କୁ ପ୍ରଶଂସା କଲେ ଜୟ ହୋ ସାଧୁ ସାଧୁ ଏଇଭଳି ଭାବରେ ପ୍ରଶଂସା କରୁଛନ୍ତି। ସବଳ ବଳଦାମ ମଧ୍ୟ ତାଙ୍କୁ ପ୍ରଶଂସା କରୁଛନ୍ତି ସବଳ ବଳଦେବନ ସହ ଏବଂ ଗୋପୀନାଂ ନୟନୋତ୍ସବ ଗୋପୀମାନଙ୍କର ବହୁତ ଆନନ୍ଦ ନୟନକୁ ଉତ୍ସବ ଇଏ ଭଗବାନଙ୍କ ଏସବୁ ଲୀଳା ଉତ୍ସବ ସିଏ ଗୋପୀନାଂ ନୟନୋତ୍ସବ ନୟନାନନ୍ଦ ପ୍ରଦ ଭୂତ୍ୱା ନୟନକୁ ବହୁତ ଆନନ୍ଦ ପ୍ରଦାନ କଲା ଭଗବାନଙ୍କ ଏହି ଲୀଳାଟି। ତେଣୁ ଏହିଭଳି ଭାବରେ ଗୋଷ୍ଠଂ ବିବେଶ ଭଗବାନ ଗୋଷ୍ଠକୁ ପ୍ରବେଶ କରୁଛନ୍ତି, ଗୋଷ୍ଠକୁ ପଳେଇଯାଇଥିଲେ ଦୂର ପଳେଇଯାଇଥିଲେ କାରଣ ସେ ଯେଉଁ ଅରିଷ୍ଟାସୁର ଯେତେବେଳେ ଧାଇଁକି ଆସୁଥିଲା ଏମାନେ ସବୁ ପଳେଇଗଲେ ଗୋଷ୍ଠୀରୁ ବାହାରି ପଳେଇଗଲେ ଦୂରକୁ। ତେଣୁ ବର୍ତ୍ତମାନ ସେଇଠି ଗୋଷ୍ଠ ବାହାରେ ଅରିଷ୍ଟାସୁରକୁ ହତ୍ୟା କରାଗଲା ତେଣୁ ବର୍ତ୍ତମାନ ସବୁ ଗୋଷ୍ଠଂ ପ୍ରବେଶ ବର୍ତ୍ତମାନ ଗୋଷ୍ଠକୁ ସବୁ ଆସୁଛନ୍ତି, ତାଙ୍କର ଯେଉଁ ଗୋଷ୍ଠ ଥିଲା ଯେଉଁଠି ଗାଈମାନେ ସବୁ ରହୁଥିଲେ ଗୋଷ୍ଠ ସେଇଠି ସବୁ ବର୍ତ୍ତମାନ ଫେରୁଛନ୍ତି। ବିବେଶ ଗୋପୀମାନେ ଗୋପାଳମାନେ ଏସବୁ ଧାଇଁ ପଳେଇଯାଇଥିଲେ ତେଣୁ ଭଗବାନ ଯେତେବେଳେ ହତ୍ୟା କଲେ ସମସ୍ତଙ୍କ ଆନନ୍ଦ ହେଲା, ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ପ୍ରଶଂସା କରି ଗୋପୀମାନଙ୍କର ନୟନାନନ୍ଦ ଗୋପୀମାନଙ୍କ ଆନନ୍ଦ ନୟନକୁ ଆନନ୍ଦ ଆଖିକୁ ଚକ୍ଷୁକୁ ନୟନକୁ ବହୁତ ଆନନ୍ଦ ପ୍ରଦାନ କରୁଛି ଭଗବାନଙ୍କ ଏ ଲୀଳା। ତେଣୁ ସେମାନେ ସବୁ ତାଙ୍କ ଜୟଗାନ କରି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଏଭଳି ଭାବରେ ପ୍ରବେଶ କରୁଛନ୍ତି, ଗୋଷ୍ଠୀକୁ ପ୍ରବେଶ କରୁଛନ୍ତି। ସିଦ୍ଧର ସ୍ୱାମୀ ଏହି ଶୋକ ଭାଷାରେ କହୁଛନ୍ତି ନୟନୋତ୍ସବ ନୟନାନାଂ ମୂର୍ତ୍ତିମାନ ଉତ୍ସବ, ନୟନର ଉତ୍ସବ ଇଏ ହେଉଛି ମୂର୍ତ୍ତିମାନ ଉତ୍ସବ, ଭଗବାନଙ୍କୁ ଉତ୍ସବ ବୋଲି କୁହାଯାଉଛି। ଭଗବାନଙ୍କ ରୂପ ଉତ୍ସବ ସବୁକିଛି ରୂପ ଭଗବାନଙ୍କ ସବୁକିଛି ଉତ୍ସବ, ଉତ୍ସବରେ ଯେମିତି ଲୋକମାନେ ଆନନ୍ଦିତ ହୁଅନ୍ତି ସେଭଳି ଭାବରେ ଭଗବାନଙ୍କ ଏହି ଲୀଳା ସବୁ ନୟନକୁ ଆନନ୍ଦ ପ୍ରଦାନ କରୁଛି। ମୂର୍ତ୍ତିମାନ ଉତ୍ସବ ରୂପଟା ଭଗବାନଙ୍କ ଏହିଭଳି ଭାବେ ରହିଛି, ମୂର୍ତ୍ତିମାନ ଉତ୍ସବ ସିଏ ଉତ୍ସବ ମୂର୍ତ୍ତି ଧାରଣ କରିଛନ୍ତି ଏ ଭଗବାନ, ସେଥିପାଇଁ ହରି ଶବ୍ଦ ବ୍ୟବହାର କରାଯାଇଥିଲା। ତେଣୁ ଏଠି ମଧ୍ୟ ସନାତନ ଗୋସ୍ୱାମୀ କହୁଛନ୍ତି ହରିବଂଶ ଏବଂ ବରାହପୁରାଣରେ ଏଇ ଯେଉଁ ଲୀଳାଟି ହେଲା ଏଇଟା ହେଉଛି କାର୍ତ୍ତିକ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବହୁଳାଷ୍ଟମୀ ତିଥି ବୋଲି କୁହାଯାଉଛି ହରିବଂଶରେ ଏବଂ ବରାହପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଆମେ ଗତକାଲି କହିଥିଲେ ଏ ରାଧାକୁଣ୍ଡ ସୃଷ୍ଟି ହୋଇଥିଲା, ଭଗବାନ ରାଧାକୁଣ୍ଡ ତିଆରି ଭଗବାନ ଶ୍ୟାମକୁଣ୍ଡ କଲେ ଏବଂ ରାଧାରାଣୀ ହରି ରାଧାକୁଣ୍ଡକୁ କରିଥିଲେ ଏସବୁ ବିଷୟରେ ଆ ପରେ ମଧ୍ୟ ବର୍ଣ୍ଣନା କରାଯିବ ଆମେ କହିବା, ଆମେ ଗତକାଲି କହିଥିଲେ ବିରାଟ ବଡ଼ ପର୍ପଟ ରହିଛି। ତେଣୁ ଏହିଭଳି ଭାବରେ ଅରିଷ୍ଟାସୁର ମୃତ୍ୟୁବରଣ କଲା। ତେଣୁ ଅରିଷ୍ଟାସୁର ମୃତ୍ୟୁରେ ଆମର ଇସ୍କନ ରଘୁନନ୍ଦନ ଧାମ ତରଫରୁ, ଇସ୍କନ ବୁର୍ଲା ତରଫରୁ ଯେତେ ଫିଷ୍ଟ ସବୁ ରହିଛି, ଆପଣ ସବୁ ଫିଷ୍ଟରେ ଭାଗ ନେବେ, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ବୃନ୍ଦେ କି, ତାଇ ଗୋର ପ୍ରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ।